ଲୀଳାର ଉଦ୍ଗାର, ପ୍ରେମର ଉଦ୍ଗାର, ପ୍ରେମର ଯେଉଁ ପରିପାଟି, ପ୍ରେମର ଯେଉଁ ବୈଚିତ୍ରତାକୁ ଏଭଳି ଭାବରେ ପରସ୍ପର ଭିତରେ ଆସ୍ୱାଦନ କରୁଛନ୍ତି ସୁଖଦେବ ସାଧକମାନଙ୍କ। ଇଏ ତ ସାଧକମାନଙ୍କର କଥା ନୁହେଁ, ଏସବୁ ସିଦ୍ଧମାନଙ୍କର ଆସ୍ୱାଦର ବିଷୟ। ଅନର୍ଥଗ୍ରସ୍ତ ଜୀବର ସବୁ ସମୟରେ ବିଷୟ ଇନ୍ଦ୍ରିୟର ସଂଯୋଗ। ଅନର୍ଥଟା କ'ଣ ହବ? ଅନର୍ଥଟା ହେଉଛି ବିଷୟ ସହିତ ଇନ୍ଦ୍ରିୟର ସବୁବେଳେ ସଂଯୋଗଟା ରହେ। ଯଦି ବିଷୟ ସହିତ ଇନ୍ଦ୍ରିୟ ସବୁବେଳେ ସଂଯୋଗ ରହିଲା, ଆଉ ଇନ୍ଦ୍ରିୟ ମାନେ ଆଉ କ'ଣ ଶ୍ରବଣଙ୍କର, କୀର୍ତ୍ତନଙ୍କର, ଯାହାଙ୍କର ବୁଦ୍ଧିଟା ଆଉ ପହଞ୍ଚିପାରୁନି କାହା ପାଖରେ? ଇନ୍ଦ୍ରିୟ ମାନେ ମନ ସାହାଯ୍ୟରେ ସବୁବେଳେ ବିଷୟ ଆଡ଼କୁ ପଳାଉଛନ୍ତି। କୃଷ୍ଣ ଆଡ଼କୁ ଗଲା, କୃଷ୍ଣ ପାଖକୁ ଯିବା ପାଇଁ ହେଲେ ତାକୁ ଚିନ୍ମୟ ପରଟା ଦରକାର। ଆବଦ୍ଧ ଅବସ୍ଥାରେ କ'ଣ ହୁଏ? ସବୁବେଳେ ବିଷୟ ଇନ୍ଦ୍ରିୟ ସହିତ, ବିଷୟ ସହିତ ଇନ୍ଦ୍ରିୟର ଏଭଳି ଏକ ଘନିଷ୍ଠ ସମ୍ପର୍କ ରହିଛି ମନକୁ ନେଇକି, ଜୀବକୁ ସବୁବେଳେ ଆକର୍ଷଣ କରି ରଖିଛି, ତାକୁ ଛାଡ଼ିବା ପାଇଁ ଚାହେଁ ନା। ଜୀବଟା ଗୋଟିଏ କହୁଛନ୍ତି ଆମେ ହଉଛି ସ୍ୱାଧୀନ ଆତ୍ମା। କ'ଣ ଆତ୍ମାର ନିଜର ସ୍ୱାଧୀନତା ଅଛି ନା? ଆଉ ବ୍ୟକ୍ତିର କ'ଣ ସ୍ୱାଧୀନତା ଅଛି ନା? ସେ ଚାହିଁଲେ କ'ଣ କରିବ? ତା ଚାହିଁଲେ ମାୟାକୁ ଭୋଗ କରିବ, ଚାହିଁଲେ କୃଷ୍ଣଙ୍କୁ ଭଜନ କରିବ, ତା କତିରେ ଅଛି। କିନ୍ତୁ ସେ ସ୍ୱାଧୀନତା ନାମ ମାତ୍ରକୁ ରହିଯାଉଛି, ତାର କିଛି ସ୍ୱତନ୍ତ୍ରତା କିଛି ରହୁନି। ତାକୁ କ'ଣ ଗୁଣ ଦ୍ୱାରା ପ୍ରେରିତ ହେଇକି ଏଇ ଇନ୍ଦ୍ରିୟ ମାନେ ବିଷୟ ସହିତ ମନର ସହାୟତାରେ ପୁରା ଜୀବକୁ, ସେଥିପାଇଁ ସେ ଲେଖିଦେଲେ ଆଉ ଜୀବ ଫେଲେ ବିଷୟ ସାଗରେ, ଜୀବ ବିଷୟ ସାଗରରେ ପଡ଼ିଯାଇଛି। ଆଉ ଇସବୁ ଲୀଳା ଚିନ୍ତନ ଏତେ ସବୁ ମୁକ୍ତାତ୍ମା ମାନଙ୍କ ପାଇଁ ନା, ମୁକ୍ତାତ୍ମା ମାନଙ୍କର ଇଏ ହେଉଛି ଆସ୍ୱାଦର ବିଷୟ। କୃଷ୍ଣ ଯଦି ଭଗବାନ ପ୍ରଭୁଙ୍କୁ, ଭଗବାନଙ୍କୁ ଯେଉଁଠି ଭଲ ପାଇବାଟା ରହିଛି, ସେଠି ସ୍ଥାନ, କାଳ, ପାତ୍ର, ସୁଖ ଦୁଃଖ ସେଠି କିଛି ନାହିଁ। ଯେମିତି ଜଣେ ଛୁଆଟେ ତାକୁ ରୋଗ ହେଇଯାଉଛି, ମାଆଟା ଯେତେବେଳେ ମେଡ଼ିକାଲକୁ ଯାଉଛି, ସେଠି କ'ଣ ଦେଖୁଛି? ମେଡ଼ିକାଲଟା ମାଆର ଘର ହେଇ ଜାଗା କି? ସେ ଜଣେ କୁଳବଧୂ। ଆଚ୍ଛା, କୁଳବଧୂ ଯେତେବେଳେ ଘରେ ରହେ, ସେ କ'ଣ ପରପୁରୁଷ ସାଙ୍ଗେ କଥା କରେ, କଥାବାର୍ତ୍ତା ହୁଏ? ସେ ମାର୍କେଟକୁ ଯାଏ, ସେ ମେଡ଼ିକାଲକୁ ଗଲା ପରେ କ'ଣ କରୁଛି? ସବୁ ଧର୍ମକୁ ଛାଡ଼ି ଦେଉଛି, ଡକ୍ଟର ସାଙ୍ଗେ କଥା କହୁଛି କି ନାହିଁ, ମେଡ଼ିସିନ ପାଇଁ ଯାଉଛି କି ନାହିଁ, ଫଳ ପାଇଁ ଯାଉଛି କି ନାହିଁ? ଦେଖ, ସେ ତାର ପ୍ରେମ, ତାର ପୁତ୍ର ପ୍ରତି ପ୍ରେମଟା ରହିଛି। ସେଠି ସ୍ଥାନ, କାଳ, ପାତ୍ର, କାର୍ଯ୍ୟ, ଅକାର୍ଯ୍ୟ ସେ କିଛି ରଖୁନି। ତା ସ୍ନେହଟା ଗୋଟେ ଜାଗତିକ ସ୍ନେହରେ ଏତେ ବଳ ରହିଛି, ଜାଗତିକ ପ୍ରେମରେ ଏତେ ବଳ ରହିଛି। ଆଉ କୃଷ୍ଣ ପ୍ରେମର କ'ଣ ବଳ ତାକୁ କୁହାଯିବ? ଅପୂର୍ବ ବଳ। ସେଥିରେ ସ୍ଥାନ, କାଳ, ପାତ୍ର, ଶରୀର ଦୁର୍ବଳ, ମୁଁ ଦୁର୍ବଳ, ମୁଁ ସବଳ, ମୁଁ ରୋଗୀ, ମୁଁ ବ୍ରହ୍ମଚାରୀ, ମୁଁ ଗୃହସ୍ଥ, ଏସବୁ କ'ଣ? ଏଥିରେ କିଛି ନାହିଁ। ପ୍ରେମଟା ନଥିଲେ ସବୁଟା ହେଉଛି ବାଧା। ପ୍ରେମଟା ନାହିଁ ମାନେ ଭଗବାନଙ୍କ ଚରଣ କମଳରେ, ଗୁରୁକୃଷ୍ଣଙ୍କ ଚରଣ କମଳରେ ମମତା ମନ ରହିଲେ ସବୁ ଜିନିଷଟା କଷ୍ଟ ଲାଗିବ। ଆଉ କଷ୍ଟ ବୋଲି ଜଗତରେ କିଛି ବସ୍ତୁ ନାହିଁ, କେମିଟା କଷ୍ଟ ଜୀବନ? ଫଳମୂଳ ଖାଇକି ହିମାଳୟରେ ବାଘଭାଲୁମାନେ ସବୁ ରହୁଥିଲେ କି ନାହିଁ, ହାତୀମାନେ ସବୁ ରହୁଥିଲେ କି ନାହିଁ, ସେଠି ତପସ୍ୟା କରୁଥିଲେ, ସେଇଟା କଷ୍ଟ ଜୀବନ ନା? ଗୃହରେ ସ୍ତ୍ରୀ ପୁତ୍ର କନ୍ୟାକୁ ନେଇକି ରହିବାଟା କଷ୍ଟ ଜୀବନ? କେଉଁଟା କଷ୍ଟ ଜୀବନ ଦେଖାଯାଉଛି? ତୁଳନା କରାଯାଏ, କେଉଁଟା କଷ୍ଟ ଜୀବନ? ତାଙ୍କ ପାଖରେ କେହି ନାହାନ୍ତି, ଶୀତ ଦିନ ହେଇଠି ବସିଥିବେ, ଭଗବାନ ଡାକୁଥିବେ, ଏଣେ ବାଘ ଯାଉଥିବ, ଏଣେ କେଉଁଠି ଫଳ ଫୁଲ ଟିକେ ଖାଉଥିବେ, ପାଣି ପିଉଥିବେ, କେଉଁଟା କଷ୍ଟ ଜୀବନ? ଦେହ ଦୃଷ୍ଟିରୁ ଦେଖିବାକୁ ଗଲେ କଷ୍ଟ ଜୀବନ କେଉଁଟା? ସେଇଟା ଦେହଟା ଏଠି କଷ୍ଟ ପାଉଛି, କିନ୍ତୁ ମନଟା ଶାନ୍ତି ପାଉଛି। ଏଠି କ'ଣ ହେଉଛି? ଦେହଟା ସୁଖ ପାଉଛି ସଂସାରରେ, ଦେହଟା ସୁଖ ପାଉଛି, ମନ ପାଉଛି ଅଶାନ୍ତି। ଏଇଟା ତ ଆଉ କ'ଣ? ଆଉ ଏଠିକି ଯେଉଁ ସାଧୁ ଜୀବନକୁ ଯେଉଁ ଆସନ୍ତି, ଭକ୍ତ ଜୀବନକୁ, ଆମେ ଯେଉଁ ଭକ୍ତ ହେଉଛୁ, ଆଉ ବ୍ରହ୍ମଚାରୀ ବିଶେଷ କରି ସାଧୁମାନେ ଯେଉଁ ହେଉଛି, ଏଠି ଦୁଇଟା ଓଲଟା କାମ ହେଉଛି ନା? ଆଉ ସେଇଭଳିଆ ଏଠି କ'ଣ? ଏଠି ଦେହ ପାଇଁ ସବୁ କଷ୍ଟ, ମନ ପାଇଁ, ମନ ପାଇଁ ଶାନ୍ତି। ଆଉ ସେଠି ପାରିବାରିକ ଜୀବନରେ କ'ଣ? ଦେହ ପାଇଁ ସୁଖ, ତମେ ଯଦି ଇଚ୍ଛା ହେଲା ଖାଇଦେଲ, ଇଚ୍ଛା ହେଲା ଶୋଇଗଲ, ଇଚ୍ଛା ହେଲା ସବୁ, ସବୁ ଦେହ ପାଇଁ ସବୁ ଫେସିଲିଟି ଅଛି, କିନ୍ତୁ ମନ ପାଇଁ କେବଳ ସବୁଆଡ଼େ ମନଟା ଅଶାନ୍ତି। ସଂସାର ଧର୍ମ ଗୋଟେ ବିଚିତ୍ର, ଆଉ ଜୀବଟା ତ ଏଇଥିରେ ବନ୍ଧା ହେଇକି ରହିଲା, ଆଉ ସେ କ'ଣ ଆଗ ଯେଉଁଠି ଉପର ସ୍ତରକୁ ଯାଇପାରୁଛି? ତେଣୁ କୃଷ୍ଣ, ଏ ଯେଉଁ କୃଷ୍ଣ ଚେତନା ବା ଭକ୍ତି ବା ପ୍ରେମ, ପ୍ରେମ ନଥିଲେ ସବୁ ଜୀବନଟା କଷ୍ଟ। ପ୍ରେମଟା କ'ଣ ତାକୁ ସରଳ ସଙ୍ଗରେ ନ କହିବ, ପ୍ରେମଟା ଗୋଟେ କ'ଣ କି ବସ୍ତୁ? ପ୍ରେମଟା ଗୋଟେ ଏଇ ବସ୍ତୁ ଯେ ନିଜର ବିଷୟରେ ଯେଉଁ ନିଜ ବିଷୟରେ ଯେଉଁ ସୁଖ ରହିବାର ଯେଉଁ ବାସନାଟା ଆମ ଭିତରେ ରହିଛି, ମୁଁ କେମିତି ଭଲରେ ରହିବି, ମୁଁ କେମିତି ଭଲରେ ଭଲ ଖାଇବି, ମୁଁ ଭଲରେ ରହିବି, ମୁଁ ମୋର ଭବିଷ୍ୟତରେ କିଛି ଭୟ ରହିବନି, ଯେମିତି ଗୋଟେ ଜୀବନ ସବୁବେଳେ କ'ଣ ଚାହୁଁଛନ୍ତି, ନିଜ ବିଷୟରେ ସବୁବେଳେ ଚିନ୍ତା, ନିଜକୁ ସୁଖରେ ରଖିବାର ଚିନ୍ତା, ଭୂତ ଭବିଷ୍ୟତ ଆଏ ସରି ବର୍ତ୍ତମାନ ଆଉ ଭବିଷ୍ୟତର ଚିନ୍ତାଟା ଯେମିତି ମୋର ନ ରହୁ, ସୁରକ୍ଷାର ଚିନ୍ତା, ପ୍ରେମଟା ହେଉଛି ସେୟା। ପ୍ରେମଟା କ'ଣ ନା ଭଗବାନ ପାଇଁ, ଭଗବାନଙ୍କ ପାଇଁ, ଯେମିତି ଗୋଟେ ସଂସାର ଲୋକ ତାର ମମତା ଅଛି ତା ପିଲା ଛୁଆ ପାଇଁ, ସେ କ'ଣ କରୁଛି, ସେ ଯେଉଁଠି ରହିଲେ ବି ବିଦେଶରେ ରହିଲେ ବି କେଉଁଠାରେ କ'ଣ ଚିନ୍ତା କରୁଛି, ମୋ ଛୁଆଟା କ'ଣ କରୁଥିବ, ପାଠ ଭଲ ଲାଗେ ନାହିଁ, ମଣିଷ ଲାଗେ ନାହିଁ, ତା ସବୁବେଳେ ଚିନ୍ତା, ସେ କାମରେ ରହିଲା କାମ ଚିନ୍ତାରେ ତାର ସବୁବେଳେ ପିଲା ଛୁଆ କି କାମର ପରିଣତିର ଆଉ ସ୍ତ୍ରୀ ସମ୍ବନ୍ଧରେ ସବୁ ହେଇଛି ନା, ଆଉ ସବୁ ସ୍ତ୍ରୀ ସମ୍ବନ୍ଧରେ ପିଲାଟା ହେଇଛି ନା, ପିଲାକୁ ଆଜି ଭଲ ପାଉଛି କାହା ସମ୍ବନ୍ଧରେ, ସ୍ତ୍ରୀ ସମ୍ବନ୍ଧରେ ନା, ସେସବୁ କାମରେ ଯିବ, କାମଟାକୁ ସେ ଭୋଗ କଲା, କ୍ଷଣ କ୍ଷଣିକ ସୁଖ ପାଇଲା, କ୍ଷଣିକ ସୁଖ ପରିଣତ ନା, ଭଗବାନ ସେ କ'ଣ କଲା, ଆଦ୍ୟନ୍ତ ବନ୍ତ କୁନ୍ତେୟ ନା, ଯେହି ସଂସ୍କୃତ ଦୁଃଖ ଯୌନ ଏବ, ଦୁଃଖ ଯୌନ କେମିତି କହିଦେଲେ, ଦୁଃଖଟା ଷ୍ଟାର୍ଟ ହେଲା ଏ କାମନାରୁ ଷ୍ଟାର୍ଟ କରିଦେଲା, ପୁଣି ବଡ଼ି ବଡ଼ିକା ଚାଲିଲା, ପିଲାଟା ଗୋଟେ ଚାଲିଲା କ'ଣ ପୁଅଟା ହେଇଗଲା, ତାପରେ ତାକୁ ରୋଗ ହେଲା, ତାକୁ ଜ୍ୱର ହେଲା, ତାକୁ ତା ରୋଗଟା ହେଇଗଲା, ତାକୁ ମେଡ଼ିକାଲ ନାହିଁ, ତାକୁ ପଢ଼ା, ତାକୁ ପାଠ ପଢ଼ା, ଚାକିରି ପାଇଲେ କି ନାହିଁ, ପୁଣି ବାହାଘର, ପୁଣି ଝିଅଟା ହେଲା, ତା ଯାଇତ ନେ, ଦୁଃଖ ଜୋନ ଏ କହିଦେଲେ ସେମାନେ ଜୋନି, ଏ ବଡ଼ି ବଡ଼ିକା ବଡ଼ି ବଡ଼ିକା ବଡ଼ି ବଡ଼ିକା ଚାଲ, ଇଦ୍ୱାରା ସେ କାମରୁ ଇଦ୍ୱାରା ଫସିକି ସେ ରହିଗଲା, ଯିବ ଜୀବକୁ ଅଦ୍ଭୁତ ସ୍ଥିତିରେ ଭଗବାନ ବାନ୍ଧିଦେଇଛନ୍ତି। ଭଗବାନ କ'ଣ ବାନ୍ଧିବେ, ତା ତ କର୍ମ ବର୍ଷରେ ମାୟା ପ୍ରତି ଆକର୍ଷିତ ହୋଇଛି, ବନ୍ଧା ହେଇକି ରହିଛି, ଆଉ ତା ସେଇ ଜାଲ ଭିତରୁ ଗୋଟେ କୁହନ୍ତିନି ମାୟା ଜାଲ, ମାୟା ଜାଲେ ବଧେ ଆଛେ ମିଝେ କାଜ ଲୟ ଏଖନ ଚେତନ ପେ ରାଧା ମାଧବ ନାମ ବୋଲରେ, ଏ ଠାକୁରଙ୍କ ନାମ ସେ ଲେଖିଛ ରାଧା ମାଧବ, କମ୍ ବଡ଼ ତାଙ୍କର ସବୁ ମାନେ ପଦଜ ଗୁଡ଼ିକ ଅଦ୍ଭୁତ, କେଉଁ ଯିବ ତା ବୁଝିପାରିବ ତାକୁ, ଏଇଟା ଖାଲି ଗୀତର ସ୍ୱରରେ ହାରମୋନିୟମ ବୁଝିକି ଆମେ ଗାଇ ଦେଉଛେ ନା କହିଦେଉଛେ ନା, ସେ ଦେଖିଲ ନା ମାୟା ଜାଲେ ବଦ୍ଧ ହଏ, ମାୟା ଜାଲରେ ବନ୍ଧା ହେଇଯାଇଛି ପୁରା ବଦ୍ଧ, ମାୟା ଜାଲେ ବଦ୍ଧ ହଏ ଆଛେ ମିଛେ କାଜ ଲୟ, ଆରେ ବନ୍ଧା ହେବା ଲୋକ କ'ଣ କାମଟା କରିବ, ଯେ ବନ୍ଧା ହେଇ ସେ କାମ, ଏଇଟା କ'ଣ କହୁଛନ୍ତି ମାୟା ଜାଲେ ବଦ୍ଧ ହଏ ଆଛେ ମିଛେ କାଜ ଲୟ, ତ ମାୟା ଜାଲ ଭିତରେ ବନ୍ଧା ହେଇଯାଇଛ ଆଉ ମିଛ କାର୍ଯ୍ୟରେ ଲାଗିଛ, ସଂସାର ସବୁ କାର୍ଯ୍ୟ କ'ଣ କରିଦେଲେ ସେ ମିଛ, ହରିଭକ୍ତି ବିନା ଭଗବାନଙ୍କ ସେବା ସବୁ ମିଛ, ଆଉ ଗାଉଁଲି ବୁଢ଼ୀ ଗୁଡ଼ା କୁହନ୍ତି ଶୁଣିଛ ନା ନାହିଁ, ମିଛ ମାୟା ସଂସାର କେ ବୁଢ଼ୀ ଗୁଡ଼ା କହିବା, ସେ ତାକୁ କିଏ କହିବେ, ଆଉ ନ ପଚାରିଲେ ପିଲା ଛୁଆ କହିବେ ମିଛ ମାୟା ସଂସାର କେହି ନୁହେଁ, ବୁଢ଼ୀ ତାର ସେୟା କହିଦେବ, ସମସ୍ତେ ଜାଣିଛନ୍ତି କିନ୍ତୁ ଏବେ ସେଇଟା ଏଇଟା ବା ବଦ୍ଧଟା ଆଉ କ'ଣ କି, ମିଛେ ମାୟା କାଜ ଲୟ ଆଛେ ମିଛେ ସରି ମାୟା ଜାଲେ ବଦ୍ଧ ହଏ ଆଛେ ମିଛେ କାଜ ଲୟ, ମିଛେ କାର୍ଯ୍ୟକୁ ନେଇକି ତୁମେ ରହିକି ବଞ୍ଚିକି ରହିଛ, ମିଛ କାର୍ଯ୍ୟ ନା ଏଇଟା ବେକାର ନା, ପରମାର୍ଥ ଦୃଷ୍ଟିରୁ ଏ ସମ୍ପୂର୍ଣ୍ଣ ତାର ମୂଲ୍ୟହୀନ, କେବଳ ତାକୁ ସେ ଅସଂଯୁତ ହେଇଯିବ ନର୍କକୁ ପଳେଇବ, ସେଥିପାଇଁ ସବୁ ଭଗବାନ ଦେଇଛନ୍ତି ନା, ଏଇଟା ଅଜିତ ଇନ୍ଦ୍ରିୟ ବ୍ୟକ୍ତିଟା ତା ଇନ୍ଦ୍ରିୟକୁ ସଂଯମ ନ କରିବ, ସେ ବିବାହ ପ୍ରଥାକୁ ନ ଯିବ, ତାହେଲେ କ'ଣ ହେଇଯିବ, ନର୍କକୁ ପଳେଇବ, ପରସ୍ତ୍ରୀ ଗମନ କରିବ, ତା ପାଇଁ ବିବାହଟା ଦେଲେ, କିନ୍ତୁ ବିବାହଟା ଆମର ଲକ୍ଷ୍ୟ ନୁହେଁ କି ନ, ବିବାହଟା ଲକ୍ଷ୍ୟ ଲକ୍ଷ୍ୟ ହେଲା ଏଇଟା, ଭଗବାନଙ୍କୁ ଚିନ୍ତନ କରିବା, ଭଗବାନଙ୍କର ନାମ କରିବା, ପ୍ରଭୁଙ୍କ ପ୍ରତି ପ୍ରଭୁଙ୍କର ସେବା କରିବା, ତାଙ୍କୁ ଚିନ୍ତନ କରିବା, ଏଟା ତ ପ୍ରେମ ଆଉ କ'ଣ, ଦେଖନ ଚେତନା ଆପେ କେତେ ଗୁଡ଼ କଥା ଶିଖ, ଚେତନା ଟିକେ ପାଅ, କ'ଣ ଚେତନା, ଲେଖନ ଚେତନା ପାଏ ରାଧା ମାଧବ ନାମ ବୋଲରେ ଗାଏ ଗୋରା ମଧୁର୍ଷରେ, ତା ପୂର୍ବ ପଦ ଗୋଟେ ଅଛି, ଜୀବନ ହଇଲା ଶେଷ ନାଭ ଜିନୁ ହୁସି କେସ ଭକ୍ତି ବିନୋଦର ଉପଦେଶ ଏକବାର ନାମ ରସ ମାତରେ, ଏକବାର ଏଇ ଥରଟା ମାସ ନାମ ରସରେ ମାତ, ଜୀବନ ହଇଲା ଶେଷ ନାଭ ଜିଲୁ ହୃଷି କେସ ଭକ୍ତି ବିନୋଦର ଉପଦେଶ ଏକବାର ନାମ ରସ ମାତରେ, ନାମ ରସରେ ତୁମେ ଟିକେ ମାତ, ସେ ଲେଖୁଛନ୍ତି କଥା, ଗାଏ ଗୋରା ମଧୁର ସ୍ୱରେ ଆରମ୍ଭଟା କ'ଣ, ଗୃହେ ଥାକ ବନେ ଥାକ ସୁଧା ହରି ବୋଲି ସୁଖୀ ଦୁଃଖେ ବୋଲ ନାଗ ବଦନ ହରି ନାମ ବୋଲ ଗାଏ ଗୋରା ମଧୁର ସ୍ୱରେ, ତାପରେ ଗୋଟେ ପଦ କ'ଣ ଅଛି, ତାପରେ ତିନିଟା ତିନିଟା କି ନା, ଆଉ ଗୋଟେ ମଝିରେ କ'ଣ ପଦ, ତିନିଟା ପଦ, ଜୀବନ ହଇଲା ଶେଷ ନା ହଜିଲୁ ହସି, ସେ ପ୍ରେମଟା ଆଉ କ'ଣ, ସେଇ ଜୀବନର ଗୋଟେ ମାୟା ଜାଲରେ ଜୀବନଟା ଗୋଟେ ବଦ୍ଧ ହେଇକି ସ୍ତ୍ରୀ ପୁତ୍ର କନ୍ୟା ଦେହ କାମ କ୍ରୋଧ ମୋର ଏଇଟା ସେଇଟା କେମିତି ବଞ୍ଚିବି କେମିତି ଖାଇବି ଓ ଏଇଟା ଗୋଟେ ଜୀବନ ଗୋଟେ ଶ୍ୱାସ ପ୍ରଶ୍ୱାସର ଜୀବନଟା ଗୋଟେ କ'ଣ ଗୋଟେ ଶ୍ୱାସ ପ୍ରଶ୍ୱାସର ପବନଟା ଜୀବନ ନା ଆଉ କ'ଣ ଅଛି ପବନଟା ଯାଉଛି ଆସୁଛି ବନ୍ଦ ହେଇଗଲା ସରିଲା କିନ୍ତୁ ତାକୁ ଗୋଟିଏ ଏମିତି ନେଟ୍ ଭିତରେ ମାୟାର ଜାଲ ଭିତରେ ବାନ୍ଧି ଦିଆହେଇଛି ଜୀବକୁ ସେ କ'ଣ ଏଗୁଡ଼ା କୃଷ୍ଣ ପ୍ରେମଟା ଯେଉଁ କୃଷ୍ଣ ସୁଖଟା କ'ଣ ସେ ଜାଣିପାରୁନି ମୁଁ କୃଷ୍ଣଙ୍କର ଅଂଶ ବୋଲି ସେଥିପାଇଁ ଆଚାର୍ଯ୍ୟମାନେ ସବୁ ଦେଉଛନ୍ତି ଦେଖ ତୁମେ କେତେ ସୁଖରେ ସେମାନେ ରହିଛନ୍ତି କେତେ ତନ୍ମୟରେ ରହିଛନ୍ତି କେତେ ଚିନ୍ତା ତୁମେ ଯେମିତି ପିଲା ଛୁଆ ଚିନ୍ତା କରୁଛ ସେ ସେମିତି କୃଷ୍ଣ ଚିନ୍ତା କରୁଛନ୍ତି ଏଇଟା ତ ପ୍ରେମ ହବ ତୁମେ ଯେମିତି ସ୍ତ୍ରୀ ପିଲା ଛୁଆକୁ ଚିନ୍ତା କରୁଛ 24 ଘଣ୍ଟା ତାଙ୍କ ପାଇଁ ସୁଖ ଚିନ୍ତା କରୁଛ ଆଉ କୃଷ୍ଣଙ୍କ ପାଇଁ 24 ଘଣ୍ଟା ସେଇ ଚିନ୍ତା କରିବା କୃଷ୍ଣଙ୍କ ପାଇଁ 24 ଘଣ୍ଟା ତାଙ୍କ ପାଇଁ ଯୋଜନା କରିବା ଏଇଟା ତ ହେଉଛି ପ୍ରେମ ଆଉ କ'ଣ ବ୍ରଜବାସୀ ଯେଉଁ ଗୋପୀମାନଙ୍କର ଯେଉଁ ପ୍ରେମ ଉଦ୍ରେକ ହେଇଛି ପ୍ରେମରସରେ ମଜ୍ଜିତ ହେଇକି କୃଷ୍ଣଙ୍କର ଯେଉଁ ବେଣୁ ଶୁଣିକି ଶ୍ରବଣ କରିକି ଖାଲି ଶୁଣୁଥିଲେ ଦେବାଙ୍ଗର ମାନଙ୍କର ଯେଉଁ ଉନ୍ମାଦ ଆସୁଛି କୃଷ୍ଣଙ୍କର ବେଣୁ ଶୁଣିଲା ପରେ ଏତେ ସୁନ୍ଦରୀ ସେମାନେ କିନ୍ତୁ କୃଷ୍ଣଙ୍କ ରୂପକୁ କୃଷ୍ଣ ବଂଶୀ ବଜିବା ମାତ୍ରେ ସେମାନେ ସେ ବଂଶୀ ଧ୍ୱନି ଶ୍ରବଣ କରିବା ପାଇଁ ବା ବୃନ୍ଦାବନ ଆକାଶରେ କୃଷ୍ଣଙ୍କ ରୂପକୁ ଦର୍ଶନ କରିକି ସାଙ୍ଗେ ସାଙ୍ଗେ ମୂର୍ଚ୍ଛିତ ହେଇଯାଉଛନ୍ତି ସେ ବିମାନରେ ବିମାନରେ ପୁଣି କେଉଁଠି ପତିମାନଙ୍କ କୋଳରେ ପତିମାନଙ୍କ କୋଳରେ ଆରେ ନିଜ ପତି କୂଳରେ ବସିଥିଲେ ସେଠି ତ ଗୋଟେ କାମର ଚିନ୍ତା ଦେହର ଚିନ୍ତା ରହିବ କିନ୍ତୁ କୃଷ୍ଣଙ୍କ ରୂପର ଏଭଳି ଆକର୍ଷଣ ରହିଛି ସେମାନେ ସେଇ କୂଳରେ ପତିମାନଙ୍କ କୂଳରେ ବସୁ ବସୁ ମୂର୍ଚ୍ଛିତ ହେଇଯାନ୍ତି ଆଉ ଗୋପୀମାନେ ମନ ଦୁଃଖ କରୁଛନ୍ତି ଆମର ପତିମାନେ ସେମାନେ ତ ଧନ୍ୟ ଆମର ପତିମାନେ ସେଭଳି ନୁହନ୍ତି ଆମର ପତିମାନେ ସବୁ କୃଷ୍ଣ ବିଦ୍ୱେଷୀ ଚକ୍ରବାଦ କହୁଛନ୍ତି ସେ କଥା କୃଷ୍ଣ ଏବଂ ପ୍ରୀତି ବିଷୟତ୍ୱେନ ଅନା ଯସ୍ମା ତଥାଭୂତ ରୂପଶୀଲମ ଚ ଯସ୍ୟ ତଂ ଦେବ ଦେବାନାମ ଅଙ୍କେ ସ୍ଥିତାପି ବିମାନଗତ ବିମାନଚାରିଣ୍ୟ ସ୍ମରଣମ ନ୍ୟୁନମ ଚାଲିତମ ସାରୁମ ଧର୍ଯ୍ୟମ ଯାସାତମ ମୁହୁ ମୁହେ ଲିଙ୍ଗମାହ ପ୍ରସ୍ୟ ପ୍ରସୁନାମ କବରୁ ଯାସାମ୍ତା ତାଙ୍କର ମୋହର ଚିହ୍ନ କହୁଛନ୍ତି କ'ଣ ମୋହିତ ହେଇଯାଆନ୍ତି ସେମାନେ କୃଷ୍ଣଙ୍କ ରୂପକୁ ଶ୍ରବଣ କରି କୃଷ୍ଣଙ୍କ ରୂପକୁ ଦର୍ଶନ କରି ବେଣୁଙ୍କୁ ଶ୍ରବଣ କରି ଏ ବିମାନ ଚାରିଣୀ ମାନେ ପତିଙ୍କ କୋଳରେ ରହିକି ଏତେ ଧୈର୍ଯ୍ୟ ହରାଇ ଦିଅନ୍ତି କୃଷ୍ଣଙ୍କୁ ଦର୍ଶନ କରି ଭଗବାନ ଦର୍ଶନ କରିନେ ଗୋଟେ କ'ଣ ଆଉ ଭଲ ଯେଉଁ ଭଲ ବସ୍ତୁଟାକୁ ଜାଣିଛେ ଏଇ ଜଗତର ଭଲ ବସ୍ତୁ ଜାଣିଛେ ଏଇ ଜଗତରେ ଗୋଟେ ଭଲ ଜିନିଷକୁ ଦେଖୁଛି କ'ଣ ଦେଖୁ ଗୋଟେ ଅତି ଭଲ ଜିନିଷ କ'ଣ ହେଇଥିବ ପ୍ରକୃତି ଅତି ଭଲ ଜିନିଷ ଯେଉଁ ଦେଖୁଛୁ ସବୁଠୁ ଭଲ ଜିନିଷ କ'ଣ କହିଲେ ଦେଖ ସବୁଠୁ ଭଲ ଜିନିଷ କ'ଣ ରହିଛି କୃଷ୍ଣଙ୍କୁ ଛାଡ଼ିଦିଅ ଆଉ କ'ଣ ରହିଛି ଭଲ ଜିନିଷ କୌଣସି ମଣିଷ ନୁହେଁ କୌଣସି ପଶୁ ନୁହେଁ ପକ୍ଷୀ ନୁହେଁ ଯାହାକୁ ସୁନ୍ଦର କରାଯାଉ ତାକୁ ପ୍ରକୃତି ସହିତ ରଖାଉ ଦେଖୁନା କେଉଁଠି ଯେତେ ସବୁ ମୋବାଇଲ କମ୍ପ୍ୟୁଟର ଯେତେ ସବୁ ଦେଖିବ ସେଥିରେ କେଉଁ ଫଟୋ ସବୁ ରହିଛି ସବୁ ପ୍ରକୃତିର ଫଟୋ କେଉଁଠି ପର୍ବତ କେଉଁଠି ଝରଣା କେଉଁଠି ନଦୀ ବୃକ୍ଷ ଦେଖିଲେ ସବୁ ବିଭିନ୍ନ ସବୁ ସବୁ ଗୁଡ଼ାକ ବେଶୀ ଗୁଡ଼ାକ ରହୁଛି ନା ଆଉ ଲ୍ୟାପଟପ୍ ଫ୍ୟାପଟପ୍ ଗୁଡ଼ା ସବୁଗୁଡ଼ା ତାଙ୍କର ଯେଉଁ ପିକ୍ଚର ଗୁଡ଼ାକ ଡେସ୍କଟପ୍ ପାଇଁ ସବୁ ସେଇଗୁଡ଼ା ଦେଉଛି ନା ଆଉ ପ୍ରକୃତିର ପିକ୍ଚର ଗୁଡ଼ାକ ପ୍ରକୃତି ସୁନ୍ଦରୀ ନା କ'ଣ ସେ କାହାର ଭକ୍ତିମ ଠାକୁରଙ୍କର ବୋଧେ ପ୍ରକୃତି ସୁନ୍ଦରୀ ଗୋଟେ ଭଜନ ଅଛି ନା 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 ପ୍ରକୃତି ସୁନ୍ଦରୀ ହଁ ଯଦମ ଯମୁନା ପୁଲିନେ କଦମ୍ବ କାନନେ କି ହରିଲ ସଖି ଆଚ ସେଥିରେ ସେଥିରେ ପଦର ଅଛି ପ୍ରକୃତି ସୁନ୍ଦରୀ ଆଜି ସଜେଇଛନ୍ତି କିନ୍ତୁ ତାଙ୍କ ମାଲିକ ପାଇଁ ସଜେଇ ବେଶୀ ଆଉ କ'ଣ ମଣିଷ ପାଇଁ ସଜେଇଛନ୍ତି ଏତେ ସୁନ୍ଦର ଜିନିଷ ମଣିଷ ପାଇଁ କାହିଁକି ସଜେଇଛନ୍ତି ପ୍ରକୃତି ଉପଭୋଗ କରିବା ପାଇଁ ନୁହେଁ ମଣିଷକୁ ଶାନ୍ତ କରିବା ପାଇଁ ଯଦି ପ୍ରକୃତି ନଥାନ୍ତା ମଣିଷ କ'ଣ ହୁଅନ୍ତା ପାଗଳ ହେଇ ମରିଯିବ ଆଉ ଟେନସନରେ ଆଉ ମଣିଷ ଆଜିକାଲି ଦୁଃଖରେ କାହିଁକି ରହୁଛି ପ୍ରକୃତି ସହିତ ସମ୍ପର୍କରେ ଆସୁନି ନା ବୃକ୍ଷ ସହିତ ପଶୁପକ୍ଷୀ ସହିତ ସମ୍ପର୍କରେ ଆସୁନି ନା ସେ ନେଇ ନା ଆଉ ଯେଉଁ ଏତେ ଦେଖିଛନ୍ତି ନା ଇଏ ଆଗରୁ ପାରା ପାଳନ୍ତି ପାରା କି ପାରା ଲୁଟୁଣୀ ପାରା ଗୋଟେ କ'ଣ ଭଜନ ଥିଲା ଗୋଟେ ଲୁଟୁଣୀ ପାରା ନା 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 ଓଲଟ ବୃକ୍ଷ ବସିଛି ସେଇ ଗୋଟେ ମାୟାବାଦୀ ମାନେ ଲେଖିନେ କି ଲୁଟୁଣୀ ପାରା ହଁ ପଠାକାଠି ପିଞ୍ଜରାରେ ପଡ଼ିଛି ଧରା ଆଇଲେ କି ପଟାକୁ ଧରିଛି ଅଠାକାଠି ପିଞ୍ଜରାରେ ପକେଇ ଦେଇଛି ପଲା ଲୁଟୁଣୀ ପାରା ପଡ଼ିଛି ଆଉ କ'ଣ ଜୀବଟା ପଡ଼ିଛି ଏଇଥିରେ ଆଉ କ'ଣ ସେ ଜୀବକୁ ନେଇକି ସେଇଟା ଲେଖିଛନ୍ତି ଯେଉଁଟା ପଡ଼ିଛି ଅଠାକାଠିରେ ଯେମିତି ସେ ଲେଖିଲେ ମାୟା ଜାଲ ବୋଧ ହୁଏ ଅଠାକାଠି ଅଠାକାଠି ଜାଣିଛ ନା ନାଇଁ କ'ଣ କିରେ ଅଠାକାଠି ଜାଣିଛ ଦମଦାର ଆଉ କ'ଣ ଆଉ ଜାଣିଛ ଆଉ ବାବାଜୀ କ'ଣ ତୁ କି ଜାଣିନୁ ମୁଁ ଏଇଟା ଗାଉଁଲି କଥା ଏଇଟା ଅଠାକାଠି କ'ଣ ସେ ତ ଗୋଟେ ଏମିତି ଅଠା ତିଆରି କରିଦେବେ ସେ ମୋ ବୋଉ ଭଳିଆ ସେ କାଠି ଲଗେଇଦେବେ କାଠି ଦେଇ ଜାଣିଛନ୍ତି ପକ୍ଷୀ ଆସିକି ବସୁଛି ବୁଝିପାରୁଛି ଯେଉଁ ଡାଳରେ ସବୁ ପକ୍ଷୀମାନେ ପକ୍ଷୀମାନେ କ'ଣ ପଶୁପକ୍ଷୀମାନେ ଭାରି ଶୃଙ୍ଖଳିତ ପଶୁମାନେ ଗୋଟିଏ ଗଛ ମୂଳରେ ଆସିବେ ସବୁବେଳେ ରହିବେ ଗୋଟିଏ ଟାଇମ୍ରେ ପକ୍ଷୀମାନେ ସିଏ ତାଙ୍କର ଗୋଟେ ଗୋଟେ ଗଛରେ ରହିବେ ଇଏ କ'ଣ କରିବ ସେ କାଠି ଲଗେଇ ଦେଇକି ନା ନା ସିଏ ତ ଅଲଗା ସେଇଟା ତ ମାରିଦେବ ସେ କାଠି ଅଠା କାଠି ଅଛି ସେ କାଠିରେ ଅଠା ଲଗେଇ ଦେଇଥିବ ଅଠା ଲଗେଇ ଦେଲେ ପକ୍ଷୀଟା ଆସିକି ବସିବ ବସିଲା ମାନେ ତ ଧରିନେଲା ଅଠାଟା ଆଉ କ'ଣ ଆଉ ଉଡ଼ିବ ଖାଲି ଆଉ କ'ଣ ଆଉ କ'ଣ ଯାଇପାରିବ କୁଆଡ଼େ ପକ୍ଷୀ ଧରିବାରେ ବହୁତ ପ୍ରୋସିଜର ଅଛି ଆଉ ପିଞ୍ଜରାରେ ପଡ଼ିଲା କେତେବେଳେ ପିଞ୍ଜରା ପିଞ୍ଜରାରେ ଅଠା କାଠି ସେମିତି କରିଦିଅନ୍ତି ପିଞ୍ଜରା କ'ଣ କରିଦେବେ ପିଞ୍ଜରା ଖୋଲି ଦେଇଥିବେ କିଛି ଲୋକ ସେମିତି ଧରନ୍ତି ଆଉ କିଛି ଲୋକ ପିଞ୍ଜରା କରିଦେବେ ପିଞ୍ଜରା ଦେଇ ନା ପିଞ୍ଜରା ମୁହଁଟା ଖୋଲିଦେବେ ତା ଭିତରେ ଖାଇବା ଜିନିଷ ରଖିଦେଇଥିବେ ସେ ଅଠା ରଖିଦେଇଥିବେ ଗଲା ମାନେ ଗଲା ଆଉ ପଶିଲା ପଡ଼ିଲା ଜୀବ ସେଭଳିଆ ବିଷୟକୁ ମାୟା ରଖିଦେଇଛି ବାସ ପଶିଲା ତା ଭିତରେ ପଶିଲା ପିଞ୍ଜରା ବନ୍ଦ ହେଇଗଲା ଆଉ କ'ଣ ମାୟା ଚାଲେ ବଧ ହୋଇଆ ଆଛେ ମିଛେ କାଜ ଲୟ ଜୀବରେ ଆଉ କ'ଣ ଗୋଟେ ମିଛରେ ପଡ଼ିଯାଇଛି ନା ଆଉ ଗଲେ ବି କରିପାରିବ କ'ଣ ଜାଣିଲେ ବି ଆଉ ଖସି ପାରିବୁନି ବାପା ବୁଝିପାରୁଛ କି ନାହିଁ ଜାଣିଥିବ ଜୀବ କରିପାରିବନି କିଛି କିଛି ତ କରିପାରିବନି ଜାଣିଲେ ଆଉ ସେଠି ସେ ଲେଖିଥିଲେ ଜୀବ ଫେଲେ ବିଷୟ ସାଗରେ ଆଉ ତାକୁ ଫେଲେ ବିଷୟ ସାଗର ମାନେ କ'ଣ ତାକୁ ଫୋପାଡ଼ ଦିଆହେଇଛି ବିଷୟ ସାଗର ତାକୁ ଫୋପାଡ଼ ଦିଆ ଯାହା ଭିତରେ ବସ ଜୀବର ଅବସ୍ଥା ହେଉଛି ଏହା କ'ଣ ତାକୁ ତାକୁ କିଏ ସାହାଯ୍ୟ କରିପାରିବ ଭଗବାନ ଛଡ଼ା ଏସବୁ କୃଷ୍ଣଙ୍କର କରୁଣା ଦୟା ଯଦି ହବ ଏତେ ତାଙ୍କର ଯେଉଁ ଆକର୍ଷଣ ରହିଛି ଜୀବକୁ ଯଦି ଆକର୍ଷଣ ସେ ନ କରିବେ କ'ଣ ଜୀବ କ'ଣ ଭଗବାନଙ୍କୁ ସେ ପାଖକୁ ଯାଇପାରିବ ସୋ ମାନେ ତାଙ୍କ ଚେତନାକୁ ହରେଇ ଦେଉଛନ୍ତି କେଉଁମାନେ ଧୈର୍ଯ୍ୟକୁ ହରେଇ ଦେଉଛନ୍ତି ଦେବାଙ୍କର ମାନେ କୃଷ୍ଣଙ୍କ ରୂପକୁ ଦର୍ଶନ କରେ ଏଇ ଯେଉଁ ରୂପ କଥା ମୁଁ କହୁଥିଲି ନା କ'ଣ ରୂପ ସଂସାର ଗୋଟେ ଅଛି ପ୍ରକୃତିକୁ ଭଗବାନ କେତେ ସୁନ୍ଦର ସଜେଇଛନ୍ତି ଆଉ ସେ ନିଜେ ବୃନ୍ଦାବନ ଆଜି ଲୀଳା କରୁଛନ୍ତି ପ୍ରକୃତି ସୁନ୍ଦରୀ ପଦଟା ବଢିଆ ସୁନ୍ଦର ପଦ ସେଟା କଦମ୍ବ କାନନେ କିଏ କେହେରି ନୁ ସଖୀ ଆଚ ପ୍ରକୃତି ସୁନ୍ଦରୀ ମଣି ମଞ୍ଜ ପରି ନା ତାର ପଦଟା ମନ ବଢିଆ ପଦ ଅଛି ସେଥିରେ ଲୀଳା କରେ ରସରାଜ ଘରେ ନ ଯାଇବ ବନେ ପ୍ରବେଶିବ ଓଲିଳା ରଥରେ ଏମିତି ଅଛି ଘରକୁ ଆଉ ଯିବିନି ବଣରେ ପଶିଯିବି ବୃନ୍ଦାବନ ରହିଛି ଘରେ ନା ଯାଇବ ବନେ ପ୍ରବେଶିବ ଯମୁନା ପୁଲିନେ କଦମ୍ବ କାନନେ କିହେରେ ନୁ ସଖ୍ୟା ଅଛ ଶ୍ୟାମ ବଂଶୀଧାରୀ ମଣିମଞ୍ଚ ପରି କରେଇଲେ କୃଷ୍ଣ କେଲି ସୁଧା ପ୍ରସବଣ କୃଷ୍ଣଙ୍କ ଲୀଳା ହଉଛି ସୁଧା ପ୍ରସବଣ ଅମୃତ ପ୍ରସବଣ କରେ ଅଷ୍ଟୋଦଲ ପରି ଶ୍ରୀରାଧା ଶ୍ରୀହରି ଅଷ୍ଟ ସଖୀ ପରି ଜାନ ସୁଗୀତ ନର୍ତ୍ତନ ସବ ସଖୀ ଗଣେ ତୁସି ଛେ ଯୁଗଲ ଧନେ କୃଷ୍ଣ ଲୀଳା ହେରି ପ୍ରକୃତି ସୁନ୍ଦରୀ ବିସ୍ତାରିଛେ ସ୍ୱଭାବନେ ଭକ୍ତି ଠାକୁର ପଦ ଆଉ ଏସବୁ ଭଗବାନ ଯିଏ ଦେଖିଛନ୍ତି ଭଗବାନଙ୍କୁ ଯିଏ ପ୍ରଭୁଙ୍କର ଧାମ ଦେଖିଛନ୍ତି ସେ କହିପାରିବେ ନା ଆମେ କ'ଣ ଆମେ ବୁଝିବା କଥା ଯେଉଁ ଜିନିଷଟା ବୁଝୁଛେ ସେଟା ବୁଦ୍ଧି ଦ୍ୱାରା ବୁଝା ହେଉଛି ଯେମିତି ଏ ପ୍ଲସ୍ ବିଟାକୁ ବୁଝୁଛେ ଏ ପ୍ଲସ୍ ବି ହୋଲ୍ ସ୍କୋୟାର୍ ଏ ସ୍କୋୟାର୍ ପ୍ଲସ୍ ବି ସ୍କୋୟାର୍ ପ୍ଲସ୍ ଟୁ ଏ ବି ଏଇଟା ବୁଝିଦେଲେ ବୁଝିଦେଲେ ସେଟା ମାନେ ଆମ ବୁଦ୍ଧି ଦ୍ୱାରା ଏଇଟା ବୁଝିଲେ ସେଥିରେ ବୁଝିଛେ ନା ଆଉ ତା ତା ସେତିକି ସେ ସ୍ଥିତି ଗୁଡ଼ା ଜାଣିନି କେତେ ସୁନ୍ଦର କଥା ଲେଖିଲେ ଏଠି ସୁଗୀତ ନର୍ତ୍ତନେ ସବ ସଖୀ ଗଣେ ତୁଷିଛେ ଯୁଗଲ ଧନ ସବୁ ନୃତ୍ୟ ଗୀତ କୃଷ୍ଣଙ୍କ ଆଗରେ କରି ସଖୀମାନେ ଯୁଗଳ ଧନଙ୍କୁ ସବୁ କୃଷ୍ଣଙ୍କୁ ସବୁବେଳେ ରାଧାକୃଷ୍ଣଙ୍କୁ ସବୁବେଳେ ତୁଷ କ'ଣ ତୁଷ କରି ରଖିଛନ୍ତି ସନ୍ତୁଷ୍ଟ କରି ରଖିଛନ୍ତି ଆଉ କୃଷ୍ଣ ଲୀଳା ହେରି ପ୍ରକୃତି ସୁନ୍ଦରୀ ପ୍ରକୃତି ସୁନ୍ଦରୀ ବୃନ୍ଦଦେବୀ ସହିତ ଅଧିଶ୍ୱରୀ ତାଙ୍କର ନିର୍ଦ୍ଦେଶରେ ପ୍ରକୃତି ସୁନ୍ଦରୀ କୃଷ୍ଣଙ୍କର ଲୀଳା କୃଷ୍ଣ ଏଭଳି ଲୀଳା କରିବେ ଏଭଳି ଯେମିତି ଏଇ ଗୋପୀମାନେ କହୁଛନ୍ତି ବଂଶୀ ବଜାଉଛନ୍ତି ପ୍ରଥମେ କହିଲେଣି ବେଣୁ ଗୀତ ପୂର୍ବରୁ କେମିତି କୃଷ୍ଣ ପ୍ରବେଶ କରୁଛନ୍ତି କେଉଁଠି ଗୁମ୍ଫା ଭିତରେ ସବୁ କହୁନାହାନ୍ତି ସୁବର୍ଣ୍ଣନା କରୁଛନ୍ତି କୃଷ୍ଣ ଲୀଳା ହେରି ପ୍ରକୃତି ସୁନ୍ଦରୀ ବିସ୍ତାରିଛି ସ୍ୱଭାବନେ ସ୍ୱଭାବନେ ମାନେ ଏଇ ବୃନ୍ଦାବନର ସ୍ୱଭାବ ଘରେ ନା ଯାଇବ ବନେ ପ୍ରବେଶିବ ଓଲିଲା ରସରତରେ ତେଜି କୁଲଲାଜ ଭଜ ବ୍ରଜ ରାଜ ବିନୋଦ ବିନତି ଆରେ କୁଳଲାଜକୁ ଛାଡ଼ ତେଜି କୁଳ ଲାଜ ଭଜ ବ୍ରଜ ରାଜ କୁଳ ଧର୍ମ ଦେଶ ଧର୍ମ ଜାତି ଧର୍ମ ମୁଁ ପୁରୁଷ ମୁଁ ସ୍ତ୍ରୀ ମୁଁ ଗୃହସ୍ଥ ମୁଁ ବ୍ରହ୍ମଚାରୀ ମୋର ଏଇଟା ଧର୍ମ କ'ଣ ଧର୍ମ ତୁମର କ'ଣ ତୁମର ଧର୍ମ ଏଇ ଧର୍ମ ଭକ୍ତମାନେ ଠାକୁର ଲେଖିଲେ ଘରେ ନା ଯାଇବ ବନେ ପ୍ରବେଶିବ ମୁଁ ଘରକୁ ଆଉ ଯିବିନି, ବନରେ ପ୍ରବେଶ କରିବି। ଓଲିଳା ରସରତରେ ଏ ଯେଉଁ ସଖୀ ସଖୀମାନେ ନୃତ୍ୟ ଗୀତ କରୁଛନ୍ତି, କୃଷ୍ଣଙ୍କୁ ସୁଖ ଦେଉଛନ୍ତି, ମୁଁ ସେଇ ଲୀଳା ରସକୁ ପଳେଇବି। ଘରେ ନା ଯାଇବ, ବନେ ପ୍ରବେଶିବ। ଓଲିଳା ରସରେ ତରେ ତେଜି କୁଲ ରାଜ ଭଜ ବ୍ରଜ ରାଜ ବିନୋଦ ମିନତି କରେ। ଭକ୍ତି ବିନୋଦ ମୁଁ ମିନତି କରୁଛି, ସବୁ ତାକୁ ଛାଡ଼ି ଦିଅ। ସବୁ ଦାୟିତ୍ୱ ଗୋଟେ କ'ଣ ସଂସାରରେ ଭକ୍ତ ପାଇଁ? ଗୋଟେ କ'ଣ ଦାୟିତ୍ୱ ଭକ୍ତ ପାଇଁ? ସବୁଠୁ ବଡ଼ ଦାୟିତ୍ୱ ଏଇଟା କେଉଁଟା? କୃଷ୍ଣ ଭଜନ, କୃଷ୍ଣ ସେବା, ଆଉ ସବୁ ଦାୟିତ୍ୱ କୃଷ୍ଣ ତୁମକୁ ବୁଦ୍ଧି ଦେଇଦେବେ, ସନ୍ତୁଷ୍ଟ ତୁମେ କରିଦେବ, ସମସ୍ତଙ୍କୁ ସନ୍ତୁଷ୍ଟ କରିଦେଇପାରିବ, ତୁମ ଉପରେ ସମସ୍ତେ ସନ୍ତୋଷ ହେବେ। ବଡ଼ ଦାୟିତ୍ୱ ଏଇଟା ଆଉ କୃଷ୍ଣ ଭଜନଟା, କୃଷ୍ଣ ସେବାଟା ଆଉ ତେଜି କୁଳ ଲାଜ ଭଜ ବ୍ରଜ ରାଜ, କୁଳକୁ ଲାଜକୁ ସବୁ କ'ଣ ରାଜକୁ ଭଜନ କର, ବିନୋଦ ବିନୋଦୀ କରେ ଭକ୍ତ, ଆଉ କିଏ ଲେଖିପାରିବ ତାଙ୍କର ସବୁ ଭଜନ? ସମୂର୍ଚ୍ଛିତ ହୋଇ ପତିଙ୍କମାନଙ୍କ କୋଳରେ ପଡ଼ିଛନ୍ତି କିଏ? ଦେବାଙ୍ଗରା ମାନେ, ଆଉ ପତିମାନେ ଦେବତାମାନେ ସବୁ ବୁଝିପାରୁ, ଦେବତାମାନେ ସବୁ କୃଷ୍ଣ ଭକ୍ତ, ସବୁ ବୁଝିପାରୁଛନ୍ତି। ଆମ ପତ୍ନୀମାନେ କାହିଁକି ମୂର୍ଚ୍ଛାଗତ ହେଇଗଲେ? କ'ଣ କରୁଛନ୍ତି? ଏଠି ଚଟପତି ଲେଖିଲେ, ମୋହ ଲିଙ୍ଗାମ ଲିଙ୍ଗାନାମ ଲିଙ୍ଗମ ଆହୁ ଭ୍ରସାତ ପ୍ରସୂନା କବୟୁ ଚାସାମ। ମୋହଟା କ'ଣ? କୃଷ୍ଣଙ୍କର ରୂପକୁ ସ୍ମରଣ କରି ତାଙ୍କ ଅନ୍ତର ଯେଉଁ ମୋହଟା ଚାଲିଆସୁଛି ପ୍ରେମରେ, କ'ଣ ସେଟା? ନା ପ୍ରସନ୍ନ କବର, ତାଙ୍କ ଯେଉଁ କବର ମାନେ କ'ଣ କେଶରୁ ସବୁ ଫୁଲ ଝଡ଼ି ପଡ଼ୁଛି, ଶିଥିଳ ହେଇଯାଉଛି, ସର ଅଙ୍ଗ ଶିଥିଳ ହେଇଯାଉଛି, କେଶରୁ ସବୁ ଫୁଲ ଝଡ଼ି ପଡ଼ୁଛି, ବସ୍ତ୍ର ସବୁ ଶିଥିଳ ହେଇଯାଉଛି, ମାନେ କୃଷ୍ଣଙ୍କ ରୂପକୁ ଚିନ୍ତନ କରିଦେଇ ମୋଟାୟାମ ମୋଟାୟାମ ଇଦମ ଯଦୁକ୍ତମ। ଆଚ୍ଛା, ଏଇଟା ଉଜ୍ଜଳ ନୀଳମଣିରେ ଏଇଟାକୁ ଏ ରସକୁ ବା ଏଇ ଅବସ୍ଥାଟାକୁ ମୋଟାୟିତ ନାମକ ଅନୁଭବର ଲକ୍ଷଣ, ତାକୁ କ'ଣ ଆମେ ଆଉ କ'ଣ ବୁଝୁ? ସେ ଅନୁଭବର ଲକ୍ଷଣ ତାକୁ କହୁଛନ୍ତି, ଏଇଟା ମୋଟାୟିତ ଲକ୍ଷଣ। ସେ ରୂପବାସ ଉଜ୍ଜଳ ନୀଳମଣି ଲେଖିଛନ୍ତି, ସେ ତାକୁ କିଏ ବୁଝିବ? ଖାଲି ଆମେ ତା ଡେଫିନେସନଟା ଜାଣୁଛୁ, ସେଇଟା ତ ଗୋଟେ କେଉଁ ମଣିଷ ଦେହରେ, ସେ କେବଳ ପ୍ରେମୀ ସାଧକମାନଙ୍କ ଦେହରେ ସେଇଟା ସୋ ହବ। ମଣିଷ ଭାବ, ପ୍ରେମ, ଏସବୁ ବର୍ଣ୍ଣନା କ'ଣ? ଆମେ ଖାଲି ଆମେ ତାର ଡେଫିନେସନଟା ଜାଣିଛେ, କହିଦେଉଛେ, ସେ କଥା ସେ କହୁଛନ୍ତି। ପରମ ବିଦଗ୍ଧ ସୂକ୍ଷ୍ମ ଧିଓ ଦେବାଜ୍ଞା ଦେବାସ୍ତତ ଜ୍ଞାତ୍ୱା ବି ସ୍ତ୍ରୀବ ନ ଦୁହନ୍ତି। ଏଠାରେ ସୁନ୍ଦର ଶବ୍ଦ ଲଗେଇଲେ, ପରମ ବିଦଗ୍ଧ ସୂକ୍ଷ୍ମ ଧିଓ, ପରମ ବିଦଗ୍ଧ କୋଉମାନେ? ଦେବତାମାନେ। ବିଦଗ୍ଧ ମାନେ କ'ଣ? ଚତୁର, ପରମ ଚତୁର ଜ୍ଞାନୀ ଦେବତାମାନେ ଜାଣିପାରନ୍ତି, ଆମ ସ୍ତ୍ରୀମାନେ ଆମ ପାଖରେ ବସିଥିଲେ, ଆମ କୋଳରେ ବସିଥିଲେ, ମାନେ ମୂର୍ଚ୍ଛା କାହିଁକି ହେଇଗଲେ ସାଙ୍ଗେ ସାଙ୍ଗେ? ମୂର୍ଚ୍ଛା ହେଇଗଲେ ଏ ତ କୋଉ ବ୍ୟାଧିର ଲକ୍ଷଣ ଜଣାପଡ଼ୁନି। ମୂର୍ଚ୍ଛା ହେଇଗଲେ କ'ଣ ହେଉଛି ନା, କେଶରୁ ଫୁଲ ଝଡ଼ି ପଡ଼ୁଛି, କବର ଗୁଡ଼ାକ ସବୁ ବସ୍ତ୍ର ଗୁଡ଼ାକ ଶିଥିଳ ହେଇଯାଉଛି, ଏତେ ସବୁ ଇଏ ଗୋଟେ ଭଲ ପାଇବାର ଲକ୍ଷଣ, କାହା ପ୍ରେମର ଲକ୍ଷଣ ଏଗୁଡ଼ା ପରିପ୍ରକାଶ ପାଉଛି। ସେମାନେ ବୁଝିପାରନ୍ତି କେଉଁମାନେ? ଦେବତାମାନେ। ଦେବତାମାନଙ୍କୁ ସେଥିପାଇଁ ନିନ୍ଦା କରାଯିବନି, ଚକ୍ରବର୍ତ୍ତୀଙ୍କର ଏ କଥାରେ ଜଣାପଡ଼ୁଛି, ଦେବତା ନିନ୍ଦା ମନା କରାଯିବ ଦଶ ଅପରାଧରେ। ଦେବତାମାନେ କେମିତି ବିଷ୍ଣୁ ଭକ୍ତ କୃଷ୍ଣ ଭକ୍ତ ଏଠି କହୁଛନ୍ତି, ନ ଦୃହନ୍ତି, ସେ ଜାଣିପାରନ୍ତି, ଏଇଟା କୃଷ୍ଣଙ୍କର କଥାକୁ ସ୍ମରଣ କରି, ଗୋପୀମାନଙ୍କର ରୂପକୁ ସ୍ମରଣ କରି ବା ଦର୍ଶନ କରି ଗୋପୀମାନଙ୍କର ଆମ ପତ୍ନୀମାନଙ୍କର ଅବସ୍ଥା ହେଇଛି। ନ ଦୃହନ୍ତି, ସେମାନେ ତାଙ୍କୁ ପୀଡ଼ନ ଦିଅନ୍ତିନି, କେଉଁମାନେ? ଦେବତାମାନେ ପୀଡ଼ନ ଦିଅନ୍ତିନି, କଷ୍ଟ ଦିଅନ୍ତିନି, କ'ଣ କରନ୍ତି? ପ୍ରତ୍ୟୁତ ସିଓ ଭାଗ୍ୟ ମାନୟନ୍ତୁ, ବରଂ ନିଜକୁ ଭାଗ୍ୟବାନ ବୋଲି ମନେ କରନ୍ତି। ଯାହା ହଉ, ଆମ ଜୀବନରେ ତ କେବେ କୃଷ୍ଣଙ୍କ ପ୍ରତି ଏଭଳି ଆସକ୍ତି ଆମେ ବଢ଼େଇ ପାରିଲୁନି, ଆମେ କେବଳ ମ୍ୟାନେଜମେଣ୍ଟ ଚିନ୍ତାରେ ଆମର ଦିନ ଚାଲିଗଲା, କେମିତି ବିଶ୍ୱକୁ ମ୍ୟାନେଜମେଣ୍ଟ କରିବୁ। କିନ୍ତୁ ଯାହା ହଉ, ଆମର ପତ୍ନୀମାନେ କୃଷ୍ଣଙ୍କ ପ୍ରତି ଏତେ ପ୍ରେମମଗ୍ନ ତାଙ୍କର ଚିତ୍ତ, ସେମାନେ ନିଜକୁ ଧନ୍ୟ ବୋଲି ମନେ କରନ୍ତି, କେଉଁମାନେ? ଦେବତାମାନେ। କ'ଣ କରନ୍ତି ପୁଣି ଧନ୍ୟ ବୋଲି ମନେ କରି? ଏଠି କହୁଛନ୍ତି, ସିଓ ଭାଗ୍ୟମ ମାନୟନ୍ତୁ ନିତ୍ୟମେବ ତାହା କୃଷ୍ଣ ଦର୍ଶୟନ୍ତୁ ବିମାନ ଆରୋହୀ ଆନୟନ୍ତି। ଦେବାଙ୍ଗନା ମାନଙ୍କର ପ୍ରାୟ ଏଇଭଳି ସବୁବେଳେ ସବୁଦିନ ହୁଏ। ତାପରେ କୃଷ୍ଣ ଯେଉଁ ବଂଶୀ ବଜାନ୍ତି, ସେ ବଂଶୀଟା କେଉଁଠି ଶ୍ରବଣ, କେଉଁଠିକି ଶୁଭାଯାଏ? ସ୍ୱର୍ଗକୁ ଶୁଭାଯାଏ। ଆଉ କାହିଁକି ଜଣେ ପ୍ରଶ୍ନ କରିବେ, ସ୍ୱର୍ଗ କେମିତି ଶୁଭିଯିବ କାହିଁକି? ଦେବତାମାନେ, ବହୁ ଦେବତାମାନେ, ଦେବାଙ୍ଗନା ମାନେ ବହୁ ଜନ୍ମ ତପସ୍ୟା କରିଥିଲେ, କ'ଣ କରିବା ପାଇଁ? ଗୋପୀ ହେବା ପାଇଁ, କୃଷ୍ଣଙ୍କର ସେବା କରିବା ପାଇଁ। ବଂଶୀଧ୍ୱନି ଯେତେବେଳେ ଶୁଣନ୍ତି ସ୍ୱର୍ଗପୁରରେ, ସେ ପ୍ରତିଦିନ ଏଇଭଳି ଅବସ୍ଥା ତାଙ୍କର ହୁଏ। ଦେବତାମାନେ ତାଙ୍କୁ ଈର୍ଷା ନ କରି ବରଂ କ'ଣ କରନ୍ତି? ତାଙ୍କର ସୌଭାଗ୍ୟ ବୋଲି ମନେ କରନ୍ତି। ଯାହା ହଉ ଆମର ପତ୍ନୀମାନେ ଆମର ସ୍ତ୍ରୀମାନେ ଏଭଳି କୃଷ୍ଣ ପ୍ରେମ ପ୍ରାପ୍ତ ହୋଇଛନ୍ତି। ତାଙ୍କୁ କ'ଣ କରନ୍ତି, ତାଙ୍କୁ ଦର୍ଶନ ନିମିତ୍ତ ନିତ୍ୟ କୃଷ୍ଣଙ୍କର ଦର୍ଶନ ନିମିତ୍ତ ତାଙ୍କୁ ସେଇଭଳି ମୂର୍ଚ୍ଛିତ ଅବସ୍ଥାରେ ବସେଇକି ବିମାନରେ ଆଣନ୍ତି। କେଉଁଠିକି? ବୃନ୍ଦାବନ। ଏବଂ ବୃନ୍ଦାବନରେ ମୂର୍ଚ୍ଛିତ ଭଙ୍ଗ କରିକି ଦେଖାନ୍ତି, ଦେଖ କୃଷ୍ଣ ଏଭଳି ଲୀଳା କରୁଛନ୍ତି, କେମିତି ଚିନ୍ତା କରୁଛନ୍ତି, ଗୋପୀମାନେ ଏଭଳି ବାର୍ତ୍ତାଳାପ କରୁଛନ୍ତି। ଅସ୍ମତ୍ ପତେସ୍ତୁ ଦୁରିହନ୍ତୁ ଏବ ଅତୋ ନିକୃଷ୍ଣ। ଆମ ପତି ତ ଓଲଟା, ଆମ ପତି ତ ଆମକୁ କଷ୍ଟ ଦେଉଛନ୍ତି, ଆମେ କୃଷ୍ଣ ପାଖକୁ ଆସିଲେ ସେ ତ ଆଣୁନାହାନ୍ତି। ଦେବତାମାନେ ନିଜ ପତ୍ନୀଙ୍କୁ ଧରିକି ଆସୁଛନ୍ତି, ଆମେ ଆମ ପତ୍ନୀମାନେ ଆମ ପତିମାନେ ଆମକୁ କଷ୍ଟ ଦେଉଛନ୍ତି, ବିରକ୍ତ ହେଉଛନ୍ତି, ଯାତନା ଦେଉଛନ୍ତି। ତେଣୁ ଆମେ ଏଠି କହୁଛନ୍ତି ଅସ୍ମତ୍ ପତୟସ୍ତୁ ଦୁରିହନ୍ତ ଏବ ଇତି ଅତୋ ନିକୃଷ୍ଟ ମୃଗ୍ୟ ଉତ୍କୃଷ୍ଟ ଦିବାପି ଧନ୍ୟା। ନିକୃଷ୍ଟ ମୃଗ ଜାତି କୋଉଟା? କୃଷ୍ଣସାର ମୃଗ। ନିକୃଷ୍ଟ ମୃଗ ଏବଂ ଉତ୍କୃଷ୍ଟ ଦେବତା ଏମାନେ ଧନ୍ୟ ହୋଇଗଲେ, ଉଚ୍ଚ ନିଚ ଧନ୍ୟ ହୋଇଗଲେ ଆଉ ଉଚ୍ଚ ଧନ୍ୟ ହେଲେ। ଆଉ କ'ଣ କହୁଛନ୍ତି, ମଧ୍ୟସ୍ଥ ମନୁଷ୍ୟ ଏବଂ ବୟମ ଅଧନ୍ୟା ଇତି ଭାବ। ମୃଗଟା ଧନ୍ୟ ହୋଇଗଲେ, ଦେବତା ଧନ୍ୟ ହୋଇଗଲେ, ଆମେ ମଣିଷ ଯେହେତୁ ହେଇଛୁ, ମଧ୍ୟ ମଝିରେ ମଝିକା ଆମେ ମଣିଷ ହେଇଛୁ, ସେଥିପାଇଁ ଆମ ଜୀବନଟା ଅଧନ୍ୟ। ଯେ ଗୋପୀମାନେ ମେଣଧ୍ୱନିକୁ ଶ୍ରବଣ କରିକି ଏଇ କଥା ଚିନ୍ତା କରୁଛନ୍ତି। ଗାଭଶ୍ଚ କୃଷ୍ଣ ମୁଖ ନିର୍ଗତ ବେଣୁ ଗୀତମ୍ ପୀୟୂଷ ମୁତ ଭୀତ କର୍ଣ୍ଣ ପୁଟେ ବିପିବନ୍ତ୍ୟମ୍ ସାବାଶ୍ନୁତ ସ୍ତନ ପୟ କବଲାଶ୍ମ ତସ୍ତୁ ଗୋବିନ୍ଦମାତ୍ମନି ଦୃଶାଶ୍ରୁ କଲା ସ୍ପୃଶ୍ୟନ୍ତ ସ୍ପୃଶ୍ୟନ୍ତ। ଅନ୍ୟ ବ୍ରଜନାରୀଗଣ ବ୍ରଜବାଳାଗଣ କହିଲେ, ହେ ସଖୀ ଦେଖ ଗାଭୀଗଣ ଏବଂ ମାତୃ ଗାଭୀଗଣ ଏବଂ ମାତୃସ୍ତନ୍ୟ କ୍ଷେରିତ ଦୁଗ୍ଧପାନରତ ବସ୍ୟାଗଣ କର୍ଣ୍ଣକୁ ଉନ୍ନତ କରି କର୍ଣ୍ଣପୁଟ ଦ୍ୱାରା ଶ୍ରୀକୃଷ୍ଣଙ୍କର ମୁଖ ନିର୍ଗିତ ବଂଶୀ ସଙ୍ଗୀତ ବଂଶୀ ସଙ୍ଗୀତର ଅମୃତ ପାନ କରୁ ଦୃଷ୍ଟି ଦ୍ୱାରା ତାଙ୍କ ହୃଦୟ ମଧ୍ୟରେ ଆଲିଙ୍ଗନ ସହକାରେ ଅଶ୍ରୁପୂର୍ଣ୍ଣ ଲୋଚନରେ ଅବସ୍ଥାନ କରୁଛନ୍ତି। ବର୍ତ୍ତମାନ ଦେଖିଦେଲେ ଗୋମାତାଙ୍କୁ ଆଉ ବସାଉ କିଏ ସୁଧାନ ନେତ୍ର ଦେଖୁଛନ୍ତି। ଚକ୍ଷୁରେ ତୁମେ କ'ଣ ଦେଖ, ଚକ୍ଷୁରେ ବର୍ତ୍ତମାନ କୃଷ୍ଣଙ୍କୁ ଦେଖାଯାଉଛି, କୃଷ୍ଣ ଦେଖିଲେ କହୁଛି କ'ଣ ଆଉ ଦେଖିପାରୁଛେ? ଉଦାହରଣ ଗୁରୁ କୃଷ୍ଣ କୃପା ହେଲେ, ହରିକଥା ଶ୍ରବଣ କଲେ ଚିତ୍ତ ଶୁଦ୍ଧି ହେଲେ, ଚିତ୍ତ ପଟରେ ମାନସ ପଟରେ ଚିତ୍ତ ବୃତ୍ତିରେ କୃଷ୍ଣ ଉଦିତ ହେବେ, ଅପ୍ରାକୃତ ଜିନିଷ ଉଦିତ ହେବେ। ଆଉ ଧ୍ୟାନ ନେତ୍ର ଶିଶୁ ଦେଖୁଛନ୍ତି, କ'ଣ ଦେଖୁଛନ୍ତି ଏଠି କହିଲେ, ନଚ ସ୍ତ୍ରୀ ଜାତି ନାମ ସର୍ବେଶାମ ଏତ କାମ ବିସୃଜତି ଏବ ଇତି ମୋହନମ ଇତି ବାଚ୍ୟମ। ଆମେ ଏଇଟା ଭାବିଅଛୁ ଦିନେ, ଆମେ ସ୍ତ୍ରୀ ଜାତି ବୋଲି ଆମେ କାମରେ ବିଜୃମ୍ବିତ ହେଇକି ବା କାମ ଦ୍ୱାରା ତାଡ଼ିତ ହେଇକି ଆମର ଗୋଟେ ମୋହ ଆସୁଛି, ଏଇଟା ଏମିତି ଭାବିବାକୁ ଉଚିତ ନାହିଁ। ଚକ୍ରବର୍ତ୍ତ କହୁଛନ୍ତି, ଗୋପୀମାନେ କଥାବାର୍ତ୍ତା ହେଉଛନ୍ତି, ଯଦି କେହି କୁହନ୍ତି ତୁମର କାମ ଉଦ୍ରେକ ହେଇଛି, ତୁମେ ସେଥିପାଇଁ କୃଷ୍ଣଙ୍କୁ ଏଭଳି ବର୍ଣ୍ଣନା କରୁଛ, ବୃନ୍ଦାବନକୁ ଯିବା ପାଇଁ ଚାହୁଁଛ, କହିଲେ ନାଇଁ ନାଇଁ ଆମେ ନୁହେଁ, ଭୋଗମାନେ ଦେଖ ଦେବତା ଦେବାଙ୍ଗନା କଥାରେ ତୁମେ କହିପାର କାମ କଥା। ଆଚ୍ଛା ବର୍ତ୍ତମାନ ଦେଖ କାହା କଥା ଏଠି କହୁଛନ୍ତି, ଯତ ବତ୍ସଲାନାମ ଗବାମପି ମୋହନମ ପଶ୍ୟତ ଇତି ଆହ। ଆମେ ସ୍ତ୍ରୀ ଜାତି ତୁମେ ଅକାଳେ କିଏ କହିବା ତୁମର କାମ ଉଦ୍ରେକ ହେଇଛି, ତୁମେ କୃଷ୍ଣଙ୍କୁ ଏଇ ଦୃଷ୍ଟିରେ ଦର୍ଶନ କରିବା ପାଇଁ ଚାହୁଁଛ ବା ଏଇ କୃଷ୍ଣଙ୍କ ରୂପକୁ ଦର୍ଶନ କରିବା ପାଇଁ ବୃନ୍ଦାବନ ଯିବା ପାଇଁ ଚାହୁଁଛ, କହିଲାଣି ବତ୍ସମାନଙ୍କୁ ଦେଖ, ବତ୍ସଲାନାମ ଗାଭୀ, ଏଠି କେତେ ସୁନ୍ଦର କଥା କହିଲେ, ଆରେ ଗାଭୀରେ ଯେତେବେଳେ ବତ୍ସା ଥାଏ ସେ ସେତେବେଳେ ବୃଷ ବାଡ଼କୁ ଯାଇବ। ଗାଭୀ ଦେଖିଲ, ଗାଭୀ ଥରେ ଗର୍ଭବତୀ ହେଇଗଲା ପରେ ଗୋଟେ ଦିନ ସେଇ ଗୋଟେ ଯୋଉ କ୍ଷଣ ସରିଲା ତାପରେ ଆଉ ବୃଷ ବାଡ଼କୁ ଚାହେଁ, ସେ କେବେ ଚାହିଁବେ? ସେତେବେଳେ ଭାଗବତ ଲେଖା ଅନିଚ୍ଛା ସତ୍ତ୍ୱେ ତା ଦେହ ଧର୍ମଟା ରହିଛି ଗୋବଂଶ ବୃଦ୍ଧି ହବ ବୋଲି, ସେମିତି କାମରେ ତାଙ୍କର କାମର ପୀଡ଼ିତ କିଛି ନାହିଁ। ସେଥିପାଇଁ ସେ ମାତା ସବୁବେଳେ ସବୁବେଳେ ସବୁ ଦେବତାଙ୍କର ଆଶ୍ରୟ ହେଇକି ରହିଲେ, କୌଣସି ଆକର୍ଷଣ ତାଙ୍କ ଦେଖ କେଉଁ ଆକର୍ଷଣ ରହିଛି ତାଙ୍କର ପୁରୁଷ ସ୍ତ୍ରୀ ଅଲଗା ଜୀବମାନଙ୍କର ରହିଛି, ଅଲଗା ଜୀବମାନଙ୍କର ସବୁବେଳେ ତୁମେ ରହିଛି ଦେଖିବ, ଏ ଯେଉଁ କୁକୁର ବୁକୁର ସେ ଯାହା ଭଲ ମନ୍ଦ ସବୁ ଅଲଗା ଜୀବର କିଛି ନା କିଛି ଆକର୍ଷଣ ରହିଛି, ପଶୁ ପକ୍ଷୀର ଗୋମାତାଙ୍କର ନାହିଁ, ଗର୍ଭଧାରଣ କରି ସେମ୍ ଡେରେ ଶେଷ। ଆଉ କିଛି ନାହିଁ। ଯେତେବେଳେ ସ୍ନେହ କରନ୍ତି, ଲେହନ କରନ୍ତି, ସମସ୍ତଙ୍କୁ କରନ୍ତି, ଏମିତିରେ ଯେ ସ୍ତ୍ରୀ କରନ୍ତି କେବଳ ଗୋମାତାଙ୍କୁ କରନ୍ତି, ବସାକୁ କରନ୍ତି ନା, କ'ଣ ବଳଦକୁ କରନ୍ତି ନା, ଏମିତି ସମସ୍ତେ ଯାହାର ଚାଟିବାର ବେଶୀ ସମସ୍ତଙ୍କୁ ଚାଟିବ ଦେଖ। ତ ପୁଣି ବତ୍ସଳା, ବତ୍ସଳା ହେଇଯାଇଛନ୍ତି, କିଏ ଗାଭୀ ବତ୍ସା ପାଇଛି ତାଙ୍କ ପାଖରେ ଅଛି, ସିଏ ସେତେବେଳେ କାହାକୁ ଆଉ ଭଲ ପାଇବେ, ତାଙ୍କର ଆଉ ସ୍ୱାମୀ କ'ଣ, ତାଙ୍କର ଆଉ କିଛି ନାହିଁ, ତାଙ୍କର ବତ୍ସା ହେଉଛି। ସେଇ ଅବସ୍ଥାରେ ସେମାନେ କ'ଣ କରୁଛନ୍ତି, କୃଷ୍ଣଙ୍କର ବଂଶଧ୍ୱନିକୁ ଶ୍ରବଣ କରୁଛନ୍ତି। ତେଣୁ ଆମକୁ ଯଦି କିଏ କହୁଛି ତୁମେ କାମରେ ବିଜମ୍ବିତ ହେଇକି ତୁମେ ଚାହୁଁଛ ବୃନ୍ଦାବନରେ ଯାଇ କୃଷ୍ଣଙ୍କୁ ଦର୍ଶନ କରିବା ପାଇଁ, ଏଇଟା ସତ୍ୟ ନୁହେଁ। କୃଷ୍ଣଙ୍କର ଏକ ଆମେ ମୋହିତ ହେଇନୁ, କୃଷ୍ଣଙ୍କର ଏକ ମୋହନ ଶକ୍ତି ଅଛି, ପ୍ରେମ ମହାନ ଶକ୍ତି ରହିଛି, ପ୍ରେମରେ ସମସ୍ତଙ୍କୁ ମୋହିତ କରନ୍ତି। ଜୀବ କ'ଣ କାମରେ ମୋହିତ, ତା ଦେହର ପୀଡ଼ାଟା ଆସୁଛି, କାମଦେବ ତାକୁ ପୀଡ଼ା ଦେଉଛନ୍ତି, ତା ମନ ଭିତରେ ଦେହର ପୀଡ଼ା ରହିଛି, ସେ ପୀଡ଼ା ହେଉଛି, ସେ ମୋହିତ ହେଇଯାଉଛି କ୍ଷଣଙ୍କ ପାଇଁ। ପ୍ରେମର ପୀଡ଼ାଟା କ'ଣ, ସବୁବେଳେ ଜୀବନ ସାରା କାମର ପୀଡ଼ା କ୍ଷଣ, କାମଚରିତାର୍ଥ ହେଇଗଲା, ପୁଣି ତାର କାମର ପରିଣାମ ହିସାବରେ ତାର ପୁଣି ଦୌଡ଼ିଲା କୁଆଡ଼େ କୁଆଡ଼େ, କ'ଣ କରିବ, ଖାଇବ, କେଉଁଠି ପଇସା ଆଣିବ, କେଉଁଠି କ'ଣ କରିବ, ଏଇଟା ପ୍ରେମରେ କ'ଣ ସବୁବେଳେ ମଜ୍ଜିତ ହେଇ ଗୋଟେ ଜୀବ ରୁହେ। ଏଠି ସେ କଥା କହୁଛନ୍ତି, କ୍ଷଣ ସଂକେବ ଏବ ଭିତ୍ତେଇ ଉନ୍ନତେଇ କର୍ଣ୍ଣପୁଟେ ପିବନ୍ତେ ଏବ ତସ୍ତୁଃ। କ୍ଷଣ ଅସଂକେଇ, ଆଚ୍ଛା କ'ଣ କିଭଳି ଗୋମାତା ମାନେ ନା ଗାଭଶ୍ଚ କ୍ଷଣମ ସଂକେଇ ଏବ ଇତି ଭିତେଇ ଉନ୍ନତେଇ, କୃଷ୍ଣ ବଂଶୀଟା ବଜାଉଛନ୍ତି ନା, ତେଣୁ ସେ କାଳେ ପ୍ରଥମରୁ ଶେଷ ପର୍ଯ୍ୟନ୍ତ ଶୁଣି ହବ ନାହିଁ, ସେଦିନ ଗୋମାତା ତୁ ଡାକିଦେ, ଦେଖିଲେ ଡାକିଦେଲେ କ'ଣ ହବ, ଶବ୍ଦ ଦେଲେ କ'ଣ ହବ, କାନିଟାକୁ ଠିଆ କରିଦେ, ଏମିତି ଦେଖିବ ଫଟକି ଠିଆ କରିଦେ। ତେଣୁ ତାଙ୍କ ବତ୍ସା ରହିଛନ୍ତି, ବର୍ତ୍ତମାନ ବତ୍ସା ଗାଭୀ ସମସ୍ତେ କୃଷ୍ଣଙ୍କର ବଂଶୀ ଶୁଣିବା ପାଇଁ, ଯେମିତି ମାନେ ସବୁ ଜିନିଷ ଆମେ ଶୁଣିବୁ, କାରଣ କୃଷ୍ଣଙ୍କର ବଂଶୀ ଦେଉଛନ୍ତି, ବିଭିନ୍ନ ଲହରରେ ବୁଝୁଛନ୍ତି ନା, କ'ଣ କହିଛି ତାକୁ, ବିଭିନ୍ନ ସ୍ଥାନରେ ବୁଝୁଛନ୍ତି, ବିଭିନ୍ନ ସ୍ଥାନରେ ବୁଝୁଛନ୍ତି, ସବୁଟା ଶୁଣିବା ପାଇଁ ସେ ପୁରା ବଂଶୀ ବାଜିଲା ମାତ୍ରେ କାନରୁ ଠିଆ କରିଦେଉଛନ୍ତି। ଭଗବାନ କହୁଛନ୍ତି କର୍ଣ୍ଣପୁଟେ ପିବନ୍ତମୟ ତସ୍ତୁ, ପୁରା ଠିଆ ହେଇ ପିଉଛନ୍ତି, କ'ଣ କୃଷ୍ଣଙ୍କର ବଂଶୀଧ୍ୱନି। ନଚ ତତ୍ରା ବି ବାତ୍ସଲ୍ୟ ଭାବ ଏବଂ ମୋହନ ହେତୁ ଅସ୍ତିତି ବାଚ୍ୟମ, ଜଣେ କହିବ ନା ସେ ଗୋମାତାଙ୍କର କାଳେ ବାତ୍ସଲ୍ୟ ଭାବ ଆସିଛି, ଏଇଟା କହିବା, ଏଇଟା କହିବା ଉଚିତ ନାହିଁ, ବାତ୍ସଲ୍ୟ ଭାବ ଏତେ ନୁହେଁ ନା, କ'ଣ ଯତ ଭାବ ଶୂନ୍ୟାପି ମୋହନମ ପଶ୍ୟତ ଇତିହ। ଯଦି ଗୋମାତାଙ୍କର ବାତ୍ସଲ୍ୟତା ଅଛି, କ'ଣ ବାତ୍ସଲ୍ୟ ଯୋଗୁଁ ହିଁ ସେ କେବଳ କାନଟା ଠିଆ କରିକି କାଳେ ଶୁଣୁଛନ୍ତି ଶବ୍ଦଟାକୁ, ବୋଲେ ନା ନା ନା, ଏଇଟା ପ୍ରେମର ପ୍ରେମ ପ୍ରେମର ଧର୍ମ, କୃଷ୍ଣ ଯେତେବେଳେ ଚାହିଁବେ ସେ ପୁରୁଷ ହଉ, ନାରୀ ହଉ, ପଶୁ ହଉ, ପକ୍ଷୀ ହଉ, ତାଙ୍କ ହୃଦୟରେ ପ୍ରେମଟା ପ୍ରକଟ କରିପାରିବେ, ଏ ପ୍ରମାଣ ଦଉଛୁ ସାଙ୍ଗେ ସାଙ୍ଗେ। ଯତ ଭାବଶୂନ୍ୟା ବି ମୋହନମ ପଶ୍ୟତ, ଯେଉଁମାନଙ୍କର ଭାବ କିଛି ନାହିଁ ତାଙ୍କର ମୋହନକୁ ଦେଖ, କାହା କଥା କହିଲେ ବତ୍ସା, ସାବା ବତ୍ସା ସ୍ତନ୍ୟପାନ ପ୍ରବୃତା, ବାଛୁରୀର କ୍ଷୀର ପିଇଲା ବେଳେ ତାର ଭାବ କ'ଣ, ତା ମାଲିକି ଚାହିଁବ, ହଁ ତା ମାଆକୁ ଚାହିଁବ, ତା ମା ଗୁଆ ମୁଣ୍ଡିଆ ବାଡ଼ୁଛି, ତାର କ'ଣ ଦରକାର, ତାର କ୍ଷୀର ଦରକାର, ସେଇଠି କ୍ଷୀର ପିଉ ତାକୁ ଟେକିଦେବ, ଦେଖ ତା ଉପରେ ଟେକି ଦେବୁ, ଟେକି ଦେଉଛି ବାଛୁରୀ ଯେତେବେଳେ କ୍ଷୀର ପିଉଛି ତାର ଭାବ କିଛି ନାହିଁ, ତାର କ'ଣ ଦରକାର, କ୍ଷୀର ଭାବ ରହିଲା କ୍ଷୀରରେ, ତା ଅମୃତ ତା ପାଇଁ ହେଟା ଆଉ, ସେ ଆଉ କିଛି ଦେଖିବେନି, ମାଲିକ ମାଲିକ କାହାକୁ କିଛି ଦେଖିବେନି, ଗୁଡ଼ିକି ମାରିବେ ସମସ୍ତେ, ସେ ଭାବ ଶୂନ ହେଇଯାଏ ପଶ୍ଚାବା ତାକୁ ସ୍ତନ୍ୟ, ସବୁବେଳେ ସେ ଚିନ୍ତା କରନ୍ତି ବାଛୁରୀ କ'ଣ, ଯେତେବେଳେ କ୍ଷୀର ପିଉଥିବେ ତାଙ୍କ ଆଉ ତାଙ୍କର ଆଉ ସଂସାରରେ କିଛି ନାହିଁ, କାହାକୁ ଚିନ୍ତା କରୁଥିବେ, ସେ ମାଆଙ୍କର ଆଉ ମା ମୁହଁ ଫୁଅ କିଛି ନାହିଁ, ମା ସେ ଖାଲି ଥନଟାକୁ ଚିନ୍ତା କରୁଥିବେ, କେମିତି ଯିବେ ମୁଣ୍ଡିଆ ମାରି ପିଇବି, ବାଛୁରୀ ଆଉ କିଛି ନାହିଁ, ହେ କ୍ଷୀର ପିଇସାରି ଡେଇଁବେ, ସବୁବେଳେ ଡିଆ ଡିଁ କରୁଥିବେ, ତା ମନ ଖୁସି ହେଇଗଲା ସେ କ୍ଷୀର ପିଇଦେଲେ, ସେ କଥା କହୁଛନ୍ତି ଯେ କୃଷ୍ଣଙ୍କର, ତୁମେ କୁହନି ଯେ ଗାଭୀମାନଙ୍କର ନାରୀ ଆମ ଆମମାନଙ୍କର କାମରେ ଉଜୃମ୍ବିତ ହେଇକି ବା ବିଜୃମ୍ବିତ ହେଇକି ଆମେମାନେ କୃଷ୍ଣଙ୍କ ବଂଶୀଧ୍ୱନି ଶୁଣିବା ପାଇଁ ବା କୃଷ୍ଣଙ୍କ ରୂପ ଦର୍ଶନ କରିବା ପାଇଁ ଚାହୁଁଛୁ ନାହିଁ, ତୁମେ ଦେଖ ବତ୍ସାମାନେ ବତ୍ସାମାନେ ଗାଭୀମାନେ କେମିତି କର୍ଣ୍ଣକୁ ଯାହା କୁହନ୍ତି କର୍ଣ୍ଣପୁଟରେ କର୍ଣ୍ଣକୁ ଦଣ୍ଡାମାନ କରିକି ବା ଠିଆ କରିକି ସେ ଶୁଣୁଛନ୍ତି, କେମିତି ଶ୍ରବଣ କରୁଛନ୍ତି, ପାନ କରୁଛନ୍ତି, ଶ୍ରବଣ ତ କହୁନାହାନ୍ତି ପାନ କରୁଛନ୍ତି, କିଏ କହିବେ ନା ସେମାନେ ବାତ୍ସଲ୍ୟବତୀ ବାତ୍ସଲ୍ୟ ସ୍ନେହ ଅଶୀ କାଳେ ସେଇଟା ଶୁଣିକି ଶ୍ରବଣ କରିକି, ନା ନା ଭାବଶୂନ୍ୟ ବତ୍ସା ଯେଉଁମାନଙ୍କୁ ଦେଖ ବତ୍ସାମାନେ କ'ଣ କରୁଛନ୍ତି, ଏଠି କହିଲେ ଭାବଶୂନ୍ୟା ବି ମୋହନମ ପଶ୍ୟତ ଇତିହାସ ସାବା ବତ୍ସା ସ୍ତନ୍ୟ ସାବା ଅର୍ଥ ବତ୍ସା ବସ୍ୟୋ ସ୍ତନ୍ୟପାନି ପ୍ରଭୃତ ବହୁବଚନ ରହିଲା ସମନ୍ତରେବ ଗୀତମ ଶ୍ରୁତ୍ୱା ତଦେବ ପିୟୂଷମ ମୁତ ଭୀତ କରଣମ ପୁଟେ ପିବନ୍ତମ ସ୍ତନ୍ୟପାନ ଅସାମର୍ଥ୍ୟ ସ୍ତନେଭ୍ୟ ସ୍ମୃତାନମ ପୟସମ କବଲ ଏବ ମୁଖେନ ତୁ ନିଗଳନମ ଜେସମ ତେ ତସ୍ତୁ ଜଡ଼ଦ୍ୱୟନ ସ୍ତବ୍ଧା ବଭୁବ ଇତ୍ୟାର୍ଥ ବାଛୁରୀ ମାନେ କଣ କରୁଛନ୍ତି କୃଷ୍ଣଙ୍କର ବଂଶୀଧ୍ୱନି ଶୁଣିଲା ମାତ୍ରେ ଯୋଉ ସ୍ତନ୍ୟ ପିଉଥିଲେ ସେ ସ୍ତନ୍ୟ ପିଉ ଢୋକ କୁହନ୍ତିନି ଢୋକାଟା ଢୋକାଟେ ସେ ସ୍ତନ୍ୟଟାକୁ ପାଟିରେ ରଖିଛନ୍ତି କୋଉଥିରେ ସେ କବଳ ଯୋଉଟା ପିଦେଇଛନ୍ତି ଯୋଉ ଟାଣିକି ପିଉଛନ୍ତି ସେ ରଖିଦେଇଛନ୍ତି ବଂଶୀଟା ଶୁଣିଛି ଶୁଭିଗଲା ମୁହଁରେ ଯୋଉ ଚିରଟା ଲଗେଇ ପିଇଛନ୍ତି ସେଟା ତଣ୍ଟିକି ଆଉ ଯାଇନି ଆଉ ବୁଝିପାରୁଛ କି ନାହିଁ ଉଦର ଭିତରକୁ ଯାଇନି ଗଳା ଭିତରେ ଥିଲାବେଳେ ବଂଶୀ ବଜନଟା ଶୁଣିଗଲେ କ'ଣ ହେଲା ତାଙ୍କର ଅବସ୍ଥା ଗୋପୀମାନେ କହୁଛନ୍ତି କ'ଣ ହେଲା ମୁଖେନ ତୁ ନିଗିଲନମ ଯେ ସନ୍ତେ ତସ୍ତୁ ଜଡ଼ଦ୍ୱେନ ସ୍ତବ୍ଧା ବଭୁବ କେବଳ ସେ ଯୋଉ କ'ଣ କୁହାଯିବ କ'ଣ କୁହାଯିବ ଗୋଟେ ଥର ଯାହା ରଖିଛନ୍ତି ଗୋଟେ ଗ୍ରାସ ଯାହା କୁହାଯାଏ କବଳମାନେ କ'ଣ ଆମ ଯେଉଁ ହାତରେ ଗୋଟେ ଗୁଣ୍ଡା ନେଉଛେ ସେଟା ଯୋଉଟା ପିଇଛନ୍ତି ତାଙ୍କ ତଣ୍ଟିର ଭିତରକୁ ଯିବା କଥା ସେତିକି ରଖିଛନ୍ତି ବଂଶୀଟା ବାଜିଗଲା କ'ଣ ହେଲେ ପୁରା ଜଡ଼ ଭଳି ଠିଆ ହେଲେ ମୁଖରେ ସେମିତି କ'ଣ ଅଛି ସ୍ତନ୍ୟ ଅଛି ସେମିତି ତାହେଲେ କୃଷ୍ଣଙ୍କର ଯେଉଁ ମୋହନ ଶକ୍ତି ରହିଛି ପ୍ରତି ଜୀବକୁ ପ୍ରେମରେ ମୋହିତ କରିବେ ଗୋପୀମାନେ ସେଟା ଚିନ୍ତା କରୁଛନ୍ତି ଯେ କୃଷ୍ଣ ଜୀବନରେ ଏଇଟା ଭଗବାନ କୃଷ୍ଣଙ୍କ ପ୍ରତି ଗୁରୁକୃଷ୍ଣଙ୍କ ଉଚ୍ଚାରଣରେ ଏଇଟା ପ୍ରାର୍ଥନା କିଭଳି ଆପଣଙ୍କ ଚରଣ କମଳରେ ମୋର ଆସକ୍ତିଟା ବଢ଼ୁ ସଂସାରରେ ଭଗବାନ ପ୍ରତି ଆସକ୍ତି ନ ବଢ଼େଇ ପାରିଲେ ତାଙ୍କୁ ଭଲ ନ ପାଇପାରିଲେ କୌଣସି ସମସ୍ୟାର ସମାଧାନ ହେଇପାରିବ ନାହିଁ ଆଉ ବିଶେଷ କରି କର୍ମଫଳ ତ ସେଣା ରହିଲା ଏଣେ ମନ ଇନ୍ଦ୍ରିୟ ମାନେ ତୁମକୁ ପୁରା ବିଶ୍ୱ ଆଡ଼କୁ ଟାଣି ଟାଣି ଘୋଷାରି ଘୋଷାରିକି ନେବେ ସେଥିପାଇଁ ଏଇ ଯେଉଁ ସେବାର ପରିପଟି ଆଚାର୍ଯ୍ୟମାନେ ରଖିଲେ ଗୋଟେ ଜୀବଟାକୁ ଏ ପ୍ରତ୍ୟକ୍ଷ ଭାବରେ ଗୋଟେ ଜୀବକୁ ତାକୁ ଯୋଡ଼ି ଦିଆଯାଉଛି ଭଗବାନଙ୍କ ପାଖରେ ଯେ ଭଗବାନ ତାର ସେବାଟାକୁ ତା ଶକ୍ତିଟାକୁ ସମୟଟାକୁ ଗ୍ରହଣ କଲା ପରେ ସେ ଜୀବର କ'ଣ ହବ କିଞ୍ଚିତ ଯଦି ସେ ପ୍ରକୃତରେ ଭଗବାନଙ୍କ କୌଣସି କାମନା ନ ରଖି ନିଷ୍କାମ ଭାବରେ କରୁଥିବ ତାର ଅନ୍ତର ଭିତରେ ନିଶ୍ଚିତ ପ୍ରୀତିଟା ଜାଗ୍ରତ ହବ ଧୀରେ 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 ପ୍ରୀତି ଅଙ୍କୁର ହବ ଅଙ୍କୁର ଉତ୍କମ ଭଗବାନଙ୍କ ପ୍ରତି ସେ ପ୍ରୀତିଟା ଅଙ୍କୁର ଉତ୍କମ ହେଲେ ହିଁ ତୁମେ ନାମଟା କରିପାରିବ ସେବା ସହିତ ନାମରେ ଏଇ ସମ୍ପର୍କଟା ରହିଲା ଜଣେ ଜଣେ କୁହନ୍ତି ନା ସେବାଟା ଇମ୍ପୋର୍ଟାଣ୍ଟ ନା ନାମଟା ଇମ୍ପୋର୍ଟାଣ୍ଟ ସେବାଟା ଫାଷ୍ଟ ଇମ୍ପୋର୍ଟାଣ୍ଟ କୁହା ହବ ପ୍ରାଥମିକ ସ୍ତରରେ ଆଗେ ସେବାଟାକୁ ଗୁରୁତ୍ୱ ଦିଆହବ କାହିଁକି ଦିଆହବ ଆରେ ଯିବାର ବାସ ବି ଆଜି ଆଜି ପଢ଼ୁଥିଲେ ସେ କଥା ପୁଣି ତା ଭକ୍ତିନ ଠାକୁର ସେ କଥା କହୁଛନ୍ତି ସେଟା ଅଲଗା ଅଲଗା ଟାଇପ୍ର ଅଲଗା ଆଉ ଜଣେ ଲେଖିଦେଲେ ଏଇଟା ଭକ୍ତିନ ଠାକୁରଙ୍କ ଡାଇରେକ୍ଟ ପ୍ରଭୁଚନଟା ସେ ଯେଉଁ ଦୁଇ ଜଣ ଶିଷ୍ୟ ଥିଲେ ଜଗନ୍ନାଥ ଦାସ ବାଜି ମହାରାଜଙ୍କ ଝଗଡ଼ା କଲେ କ'ଣ ନାଇଁ ନାଇଁ ତାଙ୍କୁ ସେ ଦୁଇ ଜଣ ତାଙ୍କ କଥା ମାନିଲେନି କଥା ମାନିଲେନି ତାଙ୍କର ଜଗନ୍ନାଥ ଦାସ ବାଜି ମହାରାଜ ତ ଭଲ ପାଆନ୍ତି କାହାକୁ ଭକ୍ତିନ ଠାକୁରଙ୍କୁ ଭକ୍ତିନ ଠାକୁର ଥରେ ଆସିଲେ ଆସିଲା ପରେ ତାଙ୍କୁ କହିଲେ ଭକ୍ତିନ ଠାକୁର କହୁଛନ୍ତି ନା ତାଙ୍କ ଗୁରୁଙ୍କ କଥା ସେ ଜାଣିଛନ୍ତି ଆଚାର୍ଯ୍ୟଙ୍କ କଥା କହିଲେ ଆଜ୍ଞା ଆପଣ ତ ଜଗନ୍ନାଥ ଦାସ ବାଜି କହିଲେ ଆଜ୍ଞା ଆପଣ ତ ଜଜ୍ ସାହେବ ଆପଣ ଏ ଦୁଇ ଜଣଙ୍କ କଥା ବିଚାର ବି କରନ୍ତି ଆପଣ ସବୁ ଲୋକଙ୍କ କଥା ବିଚାର କରୁଛନ୍ତି ତାଙ୍କ କଥା କାହିଁ ବିଚାର କରିବେ ଏ ଦୁଇଟା ମୋ କଥା ନ ମାନିକି ଏମାନେ ପତନ ଅବସ୍ଥାକୁ ଗଲେଣି ବିଷୟରେ ସବୁ ଲାଗିଗଲେଣି ଆମ କଥାରେ ମାନୁନାହାନ୍ତି ଆଉ ଆପଣ ତ ଜଜ୍ ଲୋକ ଆପଣଙ୍କ ତ ପାୱାର ଅଛି ଆପଣ ଜଜ୍ ଲୋକ ନ୍ୟାୟ ଦେଉଛନ୍ତି ଆଙ୍କୁ ନ୍ୟାୟ ଦିଅନ୍ତି ନା କ'ଣ ନା ଇଏ ଏଇଆ କରୁଛି ସେ ସେଇଆ କରୁଛି ମୋର କଥା ମାନୁନାହାନ୍ତି ଭକ୍ତିନ ଠାକୁର ଜଣଙ୍କୁ କରି ତୁମେ ଯାଉ ଚାରିଧାମ ବୁଲିକି ଆସ ସେତେବେଳେ କ'ଣ ଗାଡ଼ି ଘୋଡ଼ା ଥିଲା ନା ଟ୍ରେନ୍ ଥିଲା ନା ଫ୍ଲାଇଟ୍ରେ ଯାଉଥିଲେ କୁଆଡ଼େ ଚାଲି ଚାଲିଆ ଗଲେ ବିଭିନ୍ନ ଗଲେ ଖାଇବ କେଉଁଠି ମଠ ମନ୍ଦିର ରହିଲେ କ'ଣ ହବ ଦେଖିବେ ବାବାଜୀମାନେ ସେଠି କେମିତି ତାଡ଼ା ଦେବେ ବିଭିନ୍ନ ଜାଗାକୁ ଯିଏ ବିଭିନ୍ନ ପରିବେଶ ରହିବେ ବିଭିନ୍ନ ମଠ ମନ୍ଦିର ବିଭିନ୍ନ କଥା ଶୁଣିବେ ତୁ ଯା ଚାରିଧାମ କରିକି ଆସିବୁ ତାପରେ ବୁଝିବୁ ଗୁରୁଙ୍କର ସେବାଟା ଆଉ ଜଣଙ୍କୁ କହିଲେ ତୁ କେବଳ ବାଇଗଣ ଗଛ ଏ କୁମ୍ଭଡ଼ ଗଛ ଯେଉଁ କ'ଣ କଖାରୁ ବାଇଗଣ କଖାରୁ ତୁ ପାଣି ଦେ କହିଲେ ଆଜ୍ଞା ମୁଁ ଆଉ ନାମଟା କେତେବେଳେ କରିବି ସେ ଭକ୍ତିନ ଠାକୁରଙ୍କୁ କହିଲା ଭକ୍ତିନ ଠାକୁର ସେ କଥା କହିଲା ଆରେ ତୁ ଲକ୍ଷ ଲକ୍ଷ ଅନର୍ଥ ନାମ କରିବା ଅପେକ୍ଷା ବାଇଗଣ ଗଛରେ ପାଣି ଦେବାଟା ଭଲ ତୁ ଯଦି ଏଇଟା କରୁଥିବୁ ଏ ବାଇଗଣ ଗଛରେ କୁମ୍ଭଡ଼ ଗଛରେ ପାଣି ଦେଉଥିବୁ ତା ଫଳଟା ଯଦି ଠାକୁରଙ୍କ ପାଖରେ ଲାଗିଲା ତାହେଲେ କ'ଣ ହବ ତୋର କେଉଁ ଦିନ ହେଲେ ନାମଟା ଶୁଦ୍ଧ ନାମଟା ଉଚ୍ଚାରିତ ହବ ତୋ ମୁଖରେ କେଉଁ ଦିନ ହେଲେ ଭବିଷ୍ୟତରେ ହବ କିନ୍ତୁ ଏବେ ତୁ ଯାହା କରିବୁ ଲକ୍ଷ ଲକ୍ଷ ନାମଟା କ'ଣ ହବ କେବଳ ଅପରାଧୀ ହବ କହିଦେଲେ ଏଟା ଯା ତୁ ବାଇକ ନଶେ ପାଣି ଦେ। ଆଉ ଗୋଟେ ବଦଜୀବ ତ ସମୟ ଛାଡ଼ିଦେଲେ କ'ଣ ସେ ନାମ କରିପାରିବ ସବୁବେଳେ? ତା ମୁଣ୍ଡ କୁଆଡ଼େ ଘୁରିବା, ନାମ କରିବା କ'ଣ? ସେ କାଳ ହରେ କୃଷ୍ଣ ହରେ କୃଷ୍ଣ କହୁଥିବ, ମୁଣ୍ଡ ତାର କୁଆଡ଼େ ଉଡ଼ୁଥିବ, ଏପଟ ସେପଟ କୁଆଡ଼େ ଦିଲ୍ଲୀ ବମ୍ବେ ବୃନ୍ଦାବନ କୁଆଡ଼େ ମାୟାପୁର କୁଆଡ଼େ ଉଡ଼ୁଥିବ, ହେଲେ ହରେ କୃଷ୍ଣ ଚାଲିଥିବ, ମନ ତାର ଘୁରୁଥିବ କୁଆଡ଼େ, ତା ହିସାବ ପତନ ଚକ୍ର ମାରିଲା ବେଳେ ବଦଜୀଟା କ'ଣଟା କରିବ? କିଛି କରିପାରିବନି। ତା ପ୍ରୀତିଟା ନାହିଁ, ଆଉ କୃଷ୍ଣ ନାମଟା କ'ଣ? ନାମଟା ସଜା ପଡ଼ୁଛି ନା କ'ଣ? ଜଣଙ୍କ ନାମଟା କରୁଛନ୍ତି କୃଷ୍ଣ ଚିନ୍ମୟ ନାମ ତାଙ୍କର, ଜଡ ନାମ ନା କ'ଣ? କରୁ ଫୋନ୍ରେ ଗପ କରୁଛ କ'ଣ? ସେ ଶବ୍ଦଟା ଗୋଟେ ତୁମ କତିକି ଆସୁଛି ନା? ଆଉ ଗୋଟେ ଗୋଟେ ଲୋକଟେ କହୁଛି ତୁମ ସାଙ୍ଗରେ କଥା, ତୁମେ ତୁମକୁ ଗୋଟେ ଭଲ ଲାଗୁଛି କଥା କହିବାକୁ। ଏଠି କିଏ ତୁମେ କୃଷ୍ଣ କୃଷ୍ଣ କହୁଛ, କୃଷ୍ଣ ଶୁଣୁଛ କି ନାହିଁ ତୁମେ ଜାଣିନି? ରେସିପିକୁ ସେମିତି ପାଇବନି ଆଉ। ଆଉ ପ୍ରୀତିଟା ନାହିଁ, ଆଉ ତୁମ ନାମଟା କ'ଣ? ତୁମକୁ ତୁମକୁ ନିରାଶ ଲାଗିବ ନାମ କଲା ପରେ। ସେଥିପାଇଁ ଆଗେ ଆଚାର୍ଯ୍ୟ ମାନେ ସବୁ ବିଗ୍ରହ ପ୍ରକଟ କରାଇଲେ। ମହାପ୍ରଭୁ କାହିଁ ବିଗ୍ରହ ପ୍ରକଟ ସେବା ପ୍ରକାଶ କାହିଁ କହିଲେ? କାହାକୁ କହିଥିଲେ? ସନାତନ ଗୋସ୍ୱାମୀ କହିଲେ ସେବା ପ୍ରକାଶ କରିବ କାହିଁ କହିଲେ? କୁହ, ଗୌଡ଼ିଆ ସିଦ୍ଧାନ୍ତଟା ସବୁ ଯୋଡ଼ା ହେଇକି ରହିଛି ନା ଆଉ। ସେବା ପ୍ରକାଶ ତାଙ୍କର କ'ଣ ଦରକାର? ତାଙ୍କ ବାବା ମଦନ ମୋହନ ଆସୁଥିଲେ, ସେ ଗୋଡ଼ଉଥିଲେ ବଳା 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 ମଦ ସମାନେ। ମୁଁ ତୋ ପାଇଁ ମୁଁ ଶାସ୍ତ୍ର ରଚନା କରେନି, ତୋ ପାଇଁ ରୁଟି ଏଠି ଭିକ ମାଗି ଆଣିଦେବି। ତୁ ନନ୍ଦ ମହାରାଜ ପୁଅ, ମୋ ପାଖରେ ରହିବା ପାଇଁ ଯୋଗ୍ୟ ନୁହେଁ, ମୁଁ ତ ଭିକାର ଲୋକ, ମୁଁ ଭଙ୍ଗା କୋଡ଼ିଆ ଘର ରହୁଛି ନା। ଆଜ୍ଞା, ମୁଁ ଆପଣ ସାଙ୍ଗରେ ବିଗ୍ରହ ପ୍ରକାଶ କାହିଁ ବିଗ୍ରହ ପ୍ରକାଶ କରିବି? ବିଗ୍ରହ ପ୍ରକାଶଟା ହେଲା ମାନେ ସେବା ପ୍ରକାଶଟା ହବ। ସେବା ପ୍ରକାଶ ହେଲା ମାନେ ବୌଦ୍ଧ ଜୀବଟା ଗୋଟେ ସମ୍ବନ୍ଧ ଯୋଡ଼ିବ ଧୀରେ ଧୀରେ। ପ୍ରୀତିଟା ଟିକେ ତା ହୃଦୟରେ ତ ପ୍ରୀତି କିଛି ନାହିଁ ଆଉ, ତା ହୃଦୟରେ କିଛି ଅଛି? ହୃଦୟଟା ମରୁଭୂମି ଭଳିଆ ଆଉ, ଖାଲି ମୁଁ ଭଲ ଖାଇବି, ଭଲରେ ରହିବି, ଭଲରେ ଶୋଇବି। ଏ ବାହାର ଦିନ ହେଲା ବାପା ମାଆ ଶିଖେଇଥିଲ ନା ଆଉ କି ଶିଖେଇଥିଲେ ତତେ ଭଗବାନଙ୍କୁ ଭଲ ପାଅ ବୋଲି? ଯାହା ଭଗବାନ ବିଷୟରେ କୁହନ୍ତି କେଉଁଥିପାଇଁ? ସେ କାମନା ପାଇଁ। ଠାକୁର ଟିକେ ଡାକ, ତୋର ଭଲ ପାଠ କେମିତି ନା ଆଉ ଆଉ କ'ଣ? ବାପା ତତେ ଶିଖେଇଥିଲେ ଯେ ମୁକ୍ତି କଥା ଭଗବାନ ଡାକେ, ଟିକେ ପ୍ରଭୁ ଡାକୁଥିବ ରେ, ଡାକିଲେ ଭଗବାନ ଗୋଟେ ଚାକିରି ବାକିରି ଗୋଟେ ଦେବେ ତ ଜୀବନରେ ଶୁଭ। ପୁଣି ଚାକିରି ବାକିରି ପାଇଁ ଟିକେ ଭଗବାନ ଡାକ, ଟିକେ ବାହା କେମିତି ଭଲ ଝିଅ ଗୋଟେ ମିଳିବ। ପୁଣି ବାହାହେଇଗଲୁ, ପୁଣି ଟିକେ ପ୍ରଭୁକୁ ଟିକେ ଡାକ ପୁଅ। ଆଇ ଭଗବାନଙ୍କୁ ଏମିତି ବ୍ୟବହାର କରନ୍ତି ନା ଆଉ, ଭଗବାନଙ୍କୁ ନଡ଼ିଆ ଭଣ୍ଡେଇବା କଥା, ନଡ଼ିଆ କଦଳୀ 2 ଟଙ୍କାରେ ଦେଇକି ବାସ୍ 10 ଲକ୍ଷରେ ବର ମାଗିବେ, ଭଣ୍ଡେଇବା କଥା ନା ଆଉ କ'ଣ? ଆଉ ଯେଉଁ ହୃଦୟରେ ପ୍ରେମଟା ରହିଛି କିଛି ନାହିଁ, ତା ହୃଦୟଟା କିଛି ନାହିଁ ମରୁଭୂମି ଭଳିଆ ଆଉ। ହେଲେ କାମର ତାଣ୍ଡବ ନୃତ୍ୟ ଚାଲିଛି, ଆଉ ସେଠି କ'ଣ ସିଏ ଗୋଟେ ଯିବ ଭଗବାନଙ୍କୁ ଡାକିବ? ଡାକିପାରିବନି। ତ ସେଥିପାଇଁ ସେବା, ସେବାଟା ତ ଭଗବାନ ସ୍ୱୀକାର କରିନେବେ। ସେ ଜ୍ଞାତରେ ଅଜ୍ଞାତରେ ଯାହା କରୁଛି ଜାଣିପାରୁନି ଏଟା ଭଗବାନଙ୍କ ସେବା ବୋଲି, ଖାଲି କମଙ୍କର ଖଟିକି କରୁଛି ସେ, କିନ୍ତୁ ସେଟା ଲାଗୁଛି ବା କାହା ପାଖରେ? ଭଗବାନ ପାଖରେ ଲାଗୁଛି ନା, ଭଗବାନ ତ ପଥର ନୁହନ୍ତି ନା। କହିବାରେ ଯିବଟା କିଛି ଜାଣୁ ନ ଜାଣୁଟା ଏତେ କରୁଛି, ମୁଁ ତାକୁ କୃପା କରିବିନି, ତାକୁ ଠକେଇଦେବି, ତା ଠକେଇଦେବି, ଭଣ୍ଡେଇଦେବି ତାକୁ ଯୋଉଦିନେ ସେ ଯୋଉଦିନେ କୃପା କରେ ସେଦିନ ତ ସୁଧାନାମ ହେଲା ଆଉ କ'ଣ? ସୁଧାନାମ ତ ହେଲେ ଗୋଟେ ଏକାଥର ପାର ହେଇଗଲା ଆଉ କ'ଣ? ଆଚାର୍ଯ୍ୟମାନେ ସବୁ ପ୍ରୋସିଜର ଦେଲେ ନା ଆଉ ସେବା ଗୁଡ଼ାକୁ, ସେଥିପାଇଁ ସେ ରଖିଲେ, ସେବା ସହିତ ସମ୍ବନ୍ଧିତ କରିଲେ ରଖିଲେ। ସେବା ନାମ ବି ନ କଲେ ବି ଚଳିବନି, କାରଣ ନାମ ନ କଲେ କ'ଣ ସେବା ପ୍ରତି, ସେବା ପ୍ରତି ପୁଣି ଜଡ଼ତା ବୁଦ୍ଧି ଆସିଯିବ। ଏଇଟା ଖଟିମି କେତେ, ଛାଡ଼ିଦେବ ତାକୁ, କେତେ ଖଟିମି ଏଗୁଡ଼ା? ଏଇଟା ଯେ ଭଗବାନଙ୍କର ସେବା, ଏ ଜ୍ଞାନ ଆସିବନି। କିନ୍ତୁ ପ୍ରାଥମିକ ଅବସ୍ଥାରେ ସେବାଟା ଆବଶ୍ୟକ ରହିଛି ପୂର୍ଣ୍ଣ। ଯେପର୍ଯ୍ୟନ୍ତ ତୁମେ ଅନ୍ତର ପ୍ରୀତି ଆସିନି, ସ୍ୱାଭାବିକ ସେବନମୁଖୀ ତୁମେ ହେଇନ, ସେଥିପାଇଁ ତୁମକୁ ଜବରଦସ୍ତି ଲଗେଇବାକୁ ପଡ଼ିବ। ସ୍ୱାଭାବିକ ସେମାନଙ୍କୁ କ'ଣ ବୁଝିପାରୁଛ ନା ନାହିଁ? ଯେମିତି ଖାଇବା ପାଇଁ ତୁମକୁ ଡାକିବାକୁ ପଡ଼ୁଛି, ବାଥରୁମ୍ ଯିବା ପାଇଁ ଡାକିବାକୁ ପଡ଼ୁଛି, କିଛି ନାହିଁ। ସେବା କରିବା ଭିତରେ ତୁମେ ସେମିତି ହବ ମନ ସବୁବେଳେ, ଏଇଟା ମୋର ସେବା ମୁଁ କରିପାରିବି, ସେତେବେଳେ ତୁମର ଆଉ ଦରକାର ନାହିଁ, ତୁମକୁ ଠେଲି ଆଉ ଦରକାର ନାହିଁ। ସେବାଟା ଭଗବାନ ବାହାରେ ପହଞ୍ଚିଲେ ସେ ପ୍ରୀତିଟା ତାଙ୍କ ସିଏ ଗ୍ରହଣ କରିବେ, କୃପା କରିବେ, ପ୍ରୀତିଟା ଜାଗ୍ରତ, ପ୍ରୀତିଟା ଜାଗ୍ରତ ହେଲେ ତ ତୁମର ଭଜନଟା ଆରମ୍ଭ ହବ, ଆଉ ନହେଲେ କେଉଁଠୁ ଭଜନଟା ହବ କି? ହେଲେ ହରେ କୃଷ୍ଣ ନାମାକ୍ଷର ଗୁଡ଼ା କରିବ, ବଦ୍ଧଜୀବୀଟା କ'ଣ କରିବ? ନାମାକ୍ଷର ଗୁଡ଼ାକ ନା ହରେ କୃଷ୍ଣ 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 ହରେ ହରେ ଖାଲି କହୁଥିବ ଆଉ। ପ୍ରଭୁ ସେ ମୁଣ୍ଡକୁ ହଲେଇକି ଦେଖୁ ନା କେମିତି, ମୁଣ୍ଡକୁ ବହୁତ ଚିନ୍ତା, କ'ଣ ମୁଣ୍ଡ କାଇଁ ହଲୁଛନ୍ତି? ମୁଣ୍ଡଟା ହଲେଇବା କାରଣ କ'ଣ? ଅଲଗା ଚିନ୍ତାଟା ପଶି ଆସୁଛି ନା, ଆମେ ତ ମୁଣ୍ଡକୁ ଶିରଟାକୁ ହଲଉଛେ, କ'ଣ କାରଣ? କାରଣଟା କ'ଣ? ଅଲଗା ଚିନ୍ତାଟା ଗୋଟେ ଆମକୁ କିଛି ଆସିଯାଉଛି, ଆଉ ଆମେ ଏଇଟାକୁ ଧ୍ୟାନ କରିବା ପାଇଁ ଚାହୁଁଛେ, କେଉଁଟା କାହାକୁ ନା ମୁଁ ଏଇଟା ହେଇପାରୁନି, ଏଇଟା ଅଲଗା ଚିନ୍ତାରେ ଆସି ପହଞ୍ଚେ, ସେଟା ମୁଣ୍ଡ ହଲେଇବାକୁ ପଡ଼ୁଛି। କେତେ ଗୋଟେ କଷ୍ଟ କାମ, ଗୋଟେ ପ୍ରୀତିରେ ନାହିଁ ନା, ଗୋଟେ କ'ଣ କୃଷ୍ଣ କ'ଣ, ତାଙ୍କ ନାମ କ'ଣ, କେମିତି ତାଙ୍କୁ ଡାକିବା, କ'ଣ କରିବା, ଏଇଟା ସବୁ ଚିନ୍ମୟ ଜିନିଷ ନା। ଯେତେବେଳେ ଭଗବାନ ଭଜନ ସାଧନ କରିବ, ତ ଧୀରେ 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 ଷ୍ଟେଜ୍ରେ ଆସିବ, ଆଉ ସେଇଟା ସେମିତି ଖାଲି ଆସିପାରିବନି, ତୁମକୁ ବିଭିନ୍ନ ସେବା ମାଧ୍ୟମରେ ଜୀବନରେ ବହୁତ ପ୍ରକାର ଅନୁଭବ ଦେବେ ସେ। এটা চিন্ময় জিনিসটা তোমার অনুভবের বিষয় বিচারের বিষয় হবে না, অন্য কেমিতে হবে? সেবা মাধ্যমে শুভ আসিব, সেবা মাধ্যমে কৃপা আসিব, সেবা মাধ্যমে অনুভব আসিব, সেবা মাধ্যমে চিন্ময়তা সব ইন্দ্রিয় প্রাপ্ত হবে, সেবা মাধ্যমে জ্ঞান প্রাপ্ত হব, সেটা হচ্ছে স্পিরিচুয়াল লাইফ। আর জ্ঞানী যোগী গুড়াঙ্কর কোণ তা প্রসুজার তাঙ্ক সাধনে সে তাঙ্ক সেটা লাগিয়ে রহিলা। ভগবান কথা কিছু করতে যোগীটা ভগবান পাই কোণ কিছু করছে না, জ্ঞানটা কিছু করছে না, কর্মীটা কিছু করছে, সে তাঙ্ক তাঙ্ক সাধন তাঙ্ক লাগিলে কিন্তু ফলটা পাই মু, তারপরে তাঙ্ক রাস্তায় পড়ে হেতে তাঙ্ক পাখ কোণ সে দিব্য জ্ঞান গুড়াক আসে না, যেহেতু ডাকুছেন ভগবান, ভগবান সে কেবল সাধনের ফলটা দিয়ে দিয়ে দিব্য জ্ঞান চিত্ত শুদ্ধি দিব্য জ্ঞান তাঙ্ক দিকে আসবে। আসি তো ভগবান শব্দটা লগাইলে না, ও ভজন্তম কোণ লেখিলেন তেসম সতযুক্তান ভজতাম প্রীতিপূর্বকম, কাহিঁ কহিলে ধর এটা প্রীতিপূর্বকম মোর কেমিতি ভজন করিব, মু সততা করিব, কর সততা কিন্তু মানা নাই, 24 ঘন্টা জপ কর তো ছাড় দিয়া হব, কিন্তু বি কেয়ারফুল। কোন কৃষ্ণ কৌছন্তি প্রীতিপূর্বকম সেটা হচ্ছে কি, আর সেটা তো নাই আও হবনি, আর কিছুদিন করিব, হ্যাঁ মাসে 2 মাস কয়ে মু করিব করিব, তারপরে কোন কহিব, আরে কিছু কোন লাগু নাই রে মতে, মেদিন কলুন এত নাম কলুন কে কিছু হুনি, প্রীতিটা নাই আও, এ প্রীতিটা পাই এসব রক্ষা। যে সরল চিত্র ভগবান সেবাটা করে আর নামটা করিব, প্রীতিটা অঙ্কুরোদ্গম। হরে কৃষ্ণ জয় গ্রন্থরাজ শ্রীমদ্ ভাগবতম কি জয়, শ্রীল প্রভুপাদ গুরুদেব কি জয়, নিতাই গৌর প্রমাণ।